वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय।
हरे कृष्ण। आज रविवार उपलक्षे आमर आगंतुक भक्त प्रजनवृंद मातृवृंद को आमर अंतराष्ट्रीय कृष्ण भावना संघ बोर्डा केन्द्र तरफ स्वागत जनाऊ। आमर धारावाहिक भाव में भागवत पात्र गिरि गोवर्धन लीला चलते आज एकादशी दिवस एकादशी आज गोवर्धन लीला एकादशी तेणु आमर जो कथा अच्छी आम गोटे साधारण लोक मैंने कर्मी और भक्त भितर तफात कौन। कर्मी लोक मैंने साधारण छः दिन जो कार्य करेंगे गोटे दिन तक छुट्टी दरकार पाश्चात्य जगत पांच दुई दिन छुट्टी आम आस्ते आस्ते सीटा मत हो तेणु तेणु भक्त मैंने भगवान आपत्ति भगवान कहले प्रभु आपण जो आम सेवा करोटे दिन छुट्टी देवे कौदिन भगवान ठीक अच्छे तुम छुट्टी दवा सात दिन नुह गोटे पक्ष दुई सप्ताह गोटे दिन छुट्टी दवा ना कौन ना एकादशी तुम अधिक सेवा कर डबल सेवा कर ये होची आमर भक्तिर ये होची एबे छुट्टी ये गोडी हावरे भक्तिर कोडी रेस नाही आपण जहा करथिले छुट्टी दिन माने आहुरी अधिया करे डबल करिवे एकादशी रे 16 माला करे 25 माला करे मिनिमम 25 माला करे भलो जाहो आमर भक्त माने ये गोडी हावरे जणे केतेबेले दरकार करे विश्राम जणे जतेबेले आनंद पाई पारे नाही सेतेबेले से विश्राम चाहे कि आनंद पाया पई किंतु ये आनंद ही आनंद आउ एक थे किए कह जदि जन कह तुमको सब बड़े दिज्व मैंने कौन गोटे गोटे स्वर्ण मुद्रा दिज्व सबुदिन गोटे गोटे स्वर्ण मुद्रा दिज्व तेल आम जो किए कह प्रभु मोर आज गोटे दिन मुझे छुट्टी नेबी स्वर्ण मुद्रा मुझे देवी ना कह डबल कहीं मिले प्रभु व्यवस्था करूँ तेरे भगवान से व्यवस्था करदे 15 दिन रे गोटे डबल मिल ओवर टाइम बोनस मिलटा हूँ एकादशी तेणु ये भाव में आज गोवर्धन पूजार आज हूँ एकादशी तिथि मैंने एकादशी मैंने एगारतम कथा आम कह गत जो कथा विश्राम देते पुणी आरंभ करवा भगवान जो लीला आज पर्यटन दशम स्कंद जो लीला सब होता आज बर्तमान आउ थे से रिपीट करा कारण ब्रजवासी मैंने चिंता से भावुले ये छोट पिला छः दिन जो पुतना हत्या कले पिला छोट पिला कौन कर नारायण का भाई गुण अच्छी नारायण कृपार ब्राह्मण मान आशीर्वाद ये सब करन मस रे जो सकट गुले उठेले से भावे नारायण कृपार ये बर्तमान चिंता करा ये सब लीला को स्मरण करोष्ठी चलती नंदकर सभार इष्टगोष्ठी चलती तेणु ये भाव में गोटे पर गोटे लीला वर्णना कर बर्तमान कौमार लीला पर पौगंड लीला कथा आसुची पौगंड लीलार भगवान पांच वर्ष कही गत काली भगवान पंचम वर्ष लीलाटी कले अद्भुत लीला जो बका कौन से अगासुर को हत्या करते अगासुर हत्या कर ब्रह्मा को मोहित करदे तेणु ब्रह्मा तर बाछी मानूर सांग बाड़क मान चोरी कर जो कि गोटे वर्ष भगवान निजी को विस्तार करके लीला करुले यहाँ गत काली आलोचना करते यही भाव में कुमार लीला पर पौगंड लीला आरंभ है षठ वर्ष लीला षठ वर्ष दशम स्कंद 15 अध्याय वर्णना कर भगवान टी बड़ हो छः वर्ष पाद आगे बड़ 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 हो तेणु सी आछुरी न चरकर गाभी गोचारण करने गले तेणु दशम स्कंद 15 अध्याय से वर्णना कर तथस् पौगंड शीत बयगंड बय शीत बजे पौगंड बयस जो आसगला से मैंने सब घास चारण दौ सखी भी सम पद गाभी चारण करने गले जो जाऊँच गोपाल सम दौ सखी भी सम पद वृंदावन पुण्यम अतीब चक्रवर्ती बोली कहुई वृंदावन को आहरी पुण्यवान करदे कि वृंदावन तो पुण्य आर पुण्य अधिक पुण्य कौन ना भगवान छोट छोट पादरे जो चिन्ह थिला उन्नीस चिन्ह ये हूँ भगवान आम जाना ये राखी बुझे जान जा भगवान बोले तेणु तांकर चिन्ह आहरी परिस्फुट होगी बड़ भगवान पाद टे बढ़ी जाइए ତେଣୁ ଆହୁରି ସୁନ୍ଦର ଦେଖାଯାଉଛି ବୃନ୍ଦାବନ, ଆହୁରି ଅଧିକ ସୁନ୍ଦର ଦେଖା ରମଣୀୟ ହୋଇଯାଇଛନ୍ତି ବୃନ୍ଦାବନ। ତେଣୁ ଏଇ ସମୟରେ ଗୋଟେ ଲୀଳା କରିଥିଲେ, ଯଦି ବଳରାମ ସେ ଧେନୁକାସୁରକୁ କାହିଁକି ବଳରାମ ହତ୍ୟା କଲେ, ତା ପୂର୍ବରୁ ସବୁ କୃଷ୍ଣ ହତ୍ୟା କରୁଥିଲେ, ବଳରାମ କାହିଁକି ହତ୍ୟା କଲେ କି କହିପାରିବେ? ବଳରାମ କାହିଁକି ହତ୍ୟା କଲେ ନା, ଏ ଯେଉଁ ଧେନୁକ ଇଏ ହେଉଛନ୍ତି ବଳିଙ୍କର ପୁତ୍ର ସାହସୀ, ବଳି ବଳି ମହାରାଜ ଯିଏ କହୁଛନ୍ତି ପ୍ରହ୍ଲାଦଙ୍କର ପୌତ୍ର, ପ୍ରହ୍ଲାଦଙ୍କର ନାତି, ସିଏ ପ୍ରହ୍ଲାଦଙ୍କୁ ଭଗବାନ ନୃସିଂହଦେବ କହିଥିଲେ ତ୍ରିସପ୍ତବି ପିତା ପୁତ ପିତୃବି ଏକୋଇଶ ପୁରୁଷ ଧରି ତୁମର ସମସ୍ତେ ନିଷ୍ପାପ ହୋଇଯିବେ, ଏକଥା କହିଥିଲେ, ସବୁ ଉଦ୍ଧାର ପାଇଯିବେ। ତେଣୁ ବଳିଙ୍କର ପୁତ୍ର ସାହସୀ, ତାକୁ କେମିତି ଭଗବାନ ହତ୍ୟା କରିବେ? ତେଣୁ ଭଗବାନ ନିଜେ ହତ୍ୟାମାନେ ତାକୁ ଉଦ୍ଧାର କରିବେ, ହତ୍ୟା ବାହାରକୁ ଲେଖିବା ପାଇଁ ହତ୍ୟା ହେଉଛି କିନ୍ତୁ ତାକୁ ଉଦ୍ଧାର କରାଯାଉଛି। ତେଣୁ ବଳରାମ ଏଇ ଏଇ ଯେଉଁ ଧେନୁକାସୁରକୁ ହତ୍ୟା କରିଥିଲେ ଭଗବାନ। ଥରେ ବୃନ୍ଦାବନରେ ଆମେ କହିବା, ଅନୁରୋଧ କରିବା ଫୁଲକୁନ୍ଥାଳିମାନଙ୍କୁ ଟିକିଏ ଧ୍ୟାନ ଦେବେ, ଫୁଲକୁନ୍ଥାରେ ବେଶୀ କମ୍ ଧ୍ୟାନ ଦେଇକରି ଭାଗବତ କଥାରେ ଅଧିକା ଧ୍ୟାନ ଦେବେ। ତେଣୁ କାହିଁକିନା ସେମାନେ ଯଦି ଫୁଲକୁନ୍ଥାରେ ଅଧିକା ଧ୍ୟାନ ଦେବେ, ଆମର ଭାଗବତ କଥାରେ ଧ୍ୟାନ ଆମର କମିଯାଉଛି। ତେଣୁ ଆମର ଅନୁରୋଧ, ତେଣୁ ଇଏ ଯେଉଁ ସାଙ୍ଗ ବାଳକମାନେ ଯାଇଛନ୍ତି ତାଳବନ ନିକଟରେ ଏଇ ଲୀଳାଟି ହୋଇଥିଲା ପୂର୍ବ, ଏ ଯେଉଁ ଭାଦ୍ର ମାସ ନା, ଭାଦ୍ର ମାସର ଲୀଳାଟେ ହୋଇଥାଏ ବୋଧେ, ଭାଦ୍ର ମାସର ଲୀଳା। ବର୍ତ୍ତମାନ ଭାଦ୍ର ମାସ ସରିଗଲା, ଆଶ୍ୱିନ ମାସ ଆରମ୍ଭ ହୋଇଗଲା। ଭାଦ୍ର ମାସରେ ପବନ କେଉଁ ପଟୁ ବହେ? ପୂର୍ବ ଦିଗରୁ ବହେ ପବନ। ତେଣୁ ଯେତେବେଳେ ଯାଉଛନ୍ତି, ପୂର୍ବ ଦିଗରେ ରହିଛି ଏ ତାଳବନଟା, ତେଣୁ ସାଙ୍ଗ ବାଳକମାନେ ସେ ତାଳ ପାଚିକିରି ବାସ ହେଉଛି, ଏମିତି ଏମିତି ବାସ ହେଉଛି ଯେ ସେମାନେ ଆଉ ରହିପାରୁନାହାନ୍ତି। ସେମାନେ ଚାହୁଁଛନ୍ତି ତାଳ ଫଳ ପାଇବା ପାଇଁ, ମାନେ ଗ୍ରହଣ କରିବା ପାଇଁ, ଆସ୍ୱାଦନ କରିବା ପାଇଁ, କିନ୍ତୁ ସେଠି ରହିଛି ଅସୁର ରହିଛି, ଧେନୁକ ଅସୁର ରହିଛି, କେହି ଯାଇପାରୁନାହାନ୍ତି। ତେଣୁ ବଳରାମ ଏବଂ କୃଷ୍ଣଙ୍କୁ ସେ କହିଲେ, ଦେଖ ହେ ରାମ ହେ କୃଷ୍ଣ, ଏଠି ଅନତି ଦୂରରେ ଏଇ ରହିଛି ତାଳବନ ରହିଛି, ସୁମୁନ କେମିତି ବାସ ହେଉଛି ନା ନାହିଁ। ପ୍ରକୃତରେ ବାସ ମଧ୍ୟ ଆସୁଥିଲା, ତାଳ ପାଚି ଯାଇଥିଲା, ତାଳ ବାସ ଆସୁଥିଲା। ତେଣୁ ଭାଦ୍ର ମାସରେ ଆମର ତ ତାଳ ପାଚୁନଥିଲା, ସେଠି କେମିତି ବାସିଲା? ଏ ପ୍ରଶ୍ନ ଜଣେ କରିପାରେ, ସେଠି ଆମର ପୂର୍ବରୁ ବର୍ଣ୍ଣନା କରାଯାଇଛି ନା, ସେଠି ସବୁ ସବୁ ଋତୁ ଏକ ସମୟରେ କାର୍ଯ୍ୟକାରୀ କରୁଥିଲେ, ବୃନ୍ଦାବନରେ ସବୁ ଋତୁ ଏକ ସମୟରେ ଆସୁଥିଲେ ସେଠି। ତେଣୁ ଏ ଯେଉଁ ବାସ ହେଉଛି, ସେମାନେ ରାମ ବଳରାମଙ୍କୁ ଏବଂ କୃଷ୍ଣଙ୍କୁ କହିଲେ, ବଳରାମ କହିଲେ ଠିକ୍ ଅଛି ତୁମେ ଖାଉନ, ଯାଇ ତାଳ ଖାଇବା, ତାହେଲେ ଚାଲ ଖାଇବ, ଯାଇକି ଯାଅ ଖାଇବ ଯାଅ, କିଛି ଅସୁବିଧା ନାହିଁ। ନା ନା ଆମେ ଯାଇପାରୁନୁ, କାହିଁକିନା ସେଠି ବହୁତ ବଡ଼ ରାକ୍ଷସ ରହିଛି। ନା କିଏ ରାକ୍ଷସ? ନା ଗୋଟେ ଗଧ ରହିଛି। ଗଧ ଗଧ ତୁମେ ଅସିଲେ? ବଳରାମ କହିଲେ ଗଧ ନା ଆଜ୍ଞା, ସେ ସାମାନ୍ୟ ଗଧ ନୁହଁ, ସିଏ ବହୁତ ସମସ୍ତେ ଭୟ କରିଯାଉଛନ୍ତି, ଦେବତାମାନେ ମଧ୍ୟ ଭୟ କରିଯାଉଛନ୍ତି। ତେଣୁ ବଳରାମ କହିଲେ ଠିକ୍ ଅଛି ଚାଲ ଯିବା, ତାଳ ତୋଳିକିରି ଖାଇବା। ଏଭଳି ଆମେ ଯେତେବେଳେ ବୃନ୍ଦାବନରେ ଆମେ କରୁଥିଲୁ ବୃନ୍ଦାବନ ପରିକ୍ରମା, ବ୍ରଜମଣ୍ଡଳ ପରିକ୍ରମା, ସେହି ସମୟରେ ଆମେ ଗୋଟେ ତାଳବନରେ ଥିଲାବେଳେ, ସେହି ସମୟରେ ମଧ୍ୟ କାର୍ତ୍ତିକ ମାସରେ ମଧ୍ୟ ତାଳ ହୋଇଥିଲା, ସବୁରୁ ସବୁ ସମୟରୁ ସବୁ ଋତୁ ରହିଛି ସେଠି ବୃନ୍ଦାବନ ଏଭଳି ସ୍ଥାନ। ତେଣୁ ଆମେ ମଧ୍ୟ ଜଣେ ଭକ୍ତ ଯାଇକରି ସେ ତାଳ ଆଣିକରି ଆମକୁ ଦେଲେ ଖାଇବା ପାଇଁ, ତାଳବନର ଲୀଳା। ଏବଂ ଭଗବାନ ମଧ୍ୟ ମହାପ୍ରଭୁ ଯେତେବେଳେ ଆସିଥିଲେ, ସେ ମଧ୍ୟ ଗୋଟେ ଲୀଳା କରିଥିଲେ ତାଳବନରେ, କି କହିପାରିବେ ସେ ଲୀଳା କ'ଣ? ମହାପ୍ରଭୁ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ସାତଟି ତାଳ ରହିଥିଲେ, ଭଗବାନ ରାମଚନ୍ଦ୍ର ମଧ୍ୟ ତାଳ ଲୀଳା ତାଳବଣଙ୍କ ଲୀଳା କରିଥିଲେ ତାଳବନରେ। କ'ଣ ଏ ଯେଉଁ ରହିଛି ତାଳ ବୃକ୍ଷକୁ ସବୁ ଇଏ କରିଦେଇଥିଲେ, ଗୋଟିଏ ବାଣରେ ସବୁ ତାଳ ସାତ ତାଳକୁ କାଟିଦେଇଥିଲେ, କାଟି ପକାଇଥିଲେ, କାରଣ ଇଏ ଭୟ କରୁଥିଲେ ତ, ସୁଗ୍ରୀବ ବଳିଙ୍କର ଭୟରେ ରହିଥିଲେ। ତେଣୁ ରାମଜୀ କହିଲେ, କିଛି ଅସୁବିଧା ନାହିଁ, ମୁଁ ତୁମକୁ ରକ୍ଷା କରିବି, ନା ମୁଁ ବିଶ୍ୱାସ କରିପାରୁନାହିଁ, ସେ ଯେଉଁ ବଳି ଯେଉଁ ଦୁନ୍ଧିବି ରାକ୍ଷସକୁ ହତ୍ୟା କରିଥିଲେ, ତାକୁ ହତ୍ୟା କ'ଣ ତାକୁ ଫିଙ୍ଗି ଦେଇଥିଲେ, ସେଇ ରାକ୍ଷସର ଶରୀର ପଡ଼ିଥିଲା, ଶବ ପଡ଼ିଥିଲା, ଭଗବାନ ରାମଚନ୍ଦ୍ର ତାକୁ ବାମ ହାତରେ ବାମ ଗୋଡ଼ରେ ପାଦରେ ଫିଙ୍ଗିଦେଲେ, ବହୁତ ଦୂରକୁ ଫିଙ୍ଗିଦେଲେ, ତଥାପି ସୁଗ୍ରୀବଙ୍କର ଭରସା ଆସିଲା ନାହିଁ। ସେ କହିଲେ, ତଥାପି ପ୍ରଭୁ ଏ ଯେଉଁ ସାତଟି ତାଳ ରହିଛି, ଏଇଟାକୁ ଯଦି ଆପଣ ଗୋଟିଏ ବାଣରେ ସବୁ କାଟିଦେବେ ତାହେଲେ ମୁଁ ଜାଣିବି। ତେଣୁ ଭଗବାନ ରାମଚନ୍ଦ୍ର ମଧ୍ୟ ସେହି ପ୍ରକାର ଗୋଟିଏ ବାଣ ମାରିଥିଲେ ସାତଟି ଯାକ ତାଳ ବୃକ୍ଷ ନଷ୍ଟ ଭାଙ୍ଗି ପଡ଼ିଥିଲା। ଭଗବାନ ରାମଚନ୍ଦ୍ରଙ୍କ ସମୟ ଲୀଳା, ତ୍ରେତା ଯୁଗର ଲୀଳା, ଦ୍ୱାପର ଯୁଗରେ ଭଗବାନ ତାଳବର୍ଣ୍ଣରେ ଲୀଳା କଲେ। କ'ଣ କଲେ ନା ଭଗବାନ ଆଗ କଳିଯୁଗ କଥା କହିଦେବା, ତାପରେ ଦ୍ୱାପର ଯୁଗ କଥା କହିବା। କଳିଯୁଗରେ ଯେତେବେଳେ ମହାପ୍ରଭୁ ଆସିଥିଲେ ସେହି ଭଗବାନ, ଯେଉଁ ରାମ ଆସିଥିଲେ ତ୍ରେତା ଯୁଗରେ, ସେହି କୃଷ୍ଣ ଆସିଲେ ଦ୍ୱାପର ଯୁଗରେ, ଏବଂ ସେହି ମହାପ୍ରଭୁ ଆସିଲେ କଳିଯୁଗରେ। ଏବଂ କଳିଯୁଗରେ ଯେତେବେଳେ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେହି ସମୟରେ ସେଠି ମଧ୍ୟ ସାତଟି ତାଳ ବୃକ୍ଷ ରହିଥିଲେ। ଭଗବାନ କେବଳ ଆଉ କିଛି କଲେ ନାହିଁ, କେବଳ ନିରୀକ୍ଷଣ କରିଦେଲେ, ଚକ୍ଷୁରେ ନିରୀକ୍ଷଣ କରିଦେଲେ। ତା ପରଦିନ ଆଉ ସେ ତାଳବୃକ୍ଷ ନଥିଲେ, ସେ ସବୁ ଭଗବତ ଧାମ ଚାଲିଗଲେ। ଏଭଳି ଲୀଳା ଭଗବାନଙ୍କର, ତାଳ ଲୀଳା ସବୁ ରହିଛି, ତାଳବନ ଲୀଳା। ଆମର ମଧ୍ୟ ଏଠି ତାଳବୃକ୍ଷ ରହିଛି, ଏଠି ମଧ୍ୟ ତାଳବନ ଲୀଳା ଚାଲିଛି। ଯାହା ହଉ, ତେଣୁ ବଳରାମ ଭଗବାନ ଆସି, ଏବଂ ବଳରାମ କୃଷ୍ଣ ଏବଂ ଅନ୍ୟମାନେ ସାଙ୍ଗ ବାଳକମାନେ ଆସି ସେ ଗୋଟିଏ ତାଳବୃକ୍ଷକୁ ହଲେଇ ଦେଲେ, ଭଗବାନ ଦୋହଲେଇ ଦେଲେ ବଳରାମ, ଯେ ସମଗ୍ର 14 ଭୁବନକୁ ଧାରଣ କରିଛନ୍ତି ଗୋଟିଏ ପଣାରେ। ଭଗବାନଙ୍କର, ଅନନ୍ତ ଦେବଙ୍କର 1000 ମୁଖରୁ ଗୋଟିଏ ମୁଖରେ, ଗୋଟିଏ ପଣାରେ ଧାରଣ କରିଛନ୍ତି। ତାଙ୍କ ପାଇଁ ଏ ତାଳବୃକ୍ଷକୁ ତଳ ଫଳ ମାନେ ଝୁଲେଇକିରି ଫଳ ପକେଇଦେବାଟା କ'ଣ ବଡ଼ କଥା, ବିଚିତ୍ର କଥା। ତେଣୁ ଯେତେବେଳେ ଫଳ ହଲେଇ ଦେଲେ ଭଗବାନ, ସେହି ସମୟରେ ସେ ତାଳବୃକ୍ଷ ଯେତେ ତାଳ ଥିଲା ସବୁ ଗଳ ଗଳ ଗଳେଇ ପଡ଼ିଲା, ସବୁ ଡବ 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 ହେଇକି ପଡ଼ିଲା ସବୁ। ଏ ଶବ୍ଦ ଶୁଣି ଋଷଭ ରାଷଭଜୀ ରହିଛି, ଜିନୁକା ଅସୁର ଗଧ, ସେ କହିଲା କିଏ ମୋ ରାଜ୍ୟରେ କିଏ ପ୍ରବେଶ କଲା। ଯେମିତି କାଳିଆ କଥା ଆମେ ଶୁଣିଥିଲୁ, କାଳିଆ ଲୀଳା, ସେଇଭଳି ଭାବରେ ଜିନୁକର ବର୍ତ୍ତମାନ ଚାଲିଥିବ ଲୀଳା। ତେଣୁ ଦେଖିଲା ଇଏ ଜଣେ ସାମାନ୍ୟ ବାଳକ ଜଣେ, ସେତେବେଳେ ତାଙ୍କର ବୟସ କେତେ ହେଇଥିଲା, 5 ବର୍ଷର 6 ବର୍ଷର କଥା, 52 ବର୍ଷର ଲୀଳା। ବାଳକର ଏତେ ଶକ୍ତି, ସବୁ ପକେଇ ଦେଉଛି ସବୁ, କହିକିରି ଆକ୍ରମଣ କରିବା ପାଇଁ ବସିଲା। ଭଗବାନ ଜାଣିନାହିଁ କାହା ସହିତ ସେ ବଦଳା, କାହା ସହିତ ସମ୍ମୁଖୀନ ହେଉଛି। ତେଣୁ ଗଧମାନେ ସାଧାରଣତଃ ପଛ ଗୋଡ଼ରେ ଇଏ କରନ୍ତି, ନାତ ମାରନ୍ତି ପଛ ଗୋଡ଼ରେ। ତେଣୁ ପଛ ଗୋଡ଼ରେ ଯେତେବେଳେ ଏଇସବୁ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଏ 10 ସ୍କନ୍ଧ 15 ଅଧ୍ୟାୟରେ, ଆମେ ଖାଲି ସଂକ୍ଷେପରେ କହିବା। ତେଣୁ ଯେତେବେଳେ ନାତ ମାରିବାକୁ ବସିଲା, ଗୋଟେ ଥର ନାତ ମାରିଦେଲା ବଳରାମଙ୍କୁ। ବଳରାମଙ୍କର କିଛି ଅସୁବିଧା ହେଲା ନାହିଁ, ଯେମିତି ଆମେ କୁହାଯାଏ, ଯେମିତି ଆମର ଶଙ୍ଖ ଏ କ'ଣ, ସେ ଯେଉଁ ମଲ୍ଲଯୁଦ୍ଧ ହେବ ଆ ପରେ ଆସିବ ସେ କଥା, ଚାଣୁର ଏବଂ ମୁଷ୍ଟିକ, ଭଗବାନ କୃଷ୍ଣ ଏବଂ ବଳରାମଙ୍କ ସହିତ ମଲ୍ଲଯୁଦ୍ଧ କରୁଥିବେ, ଯେଉଁ ମୁଷ୍ଟି ମାରୁଥିବେ ଚାଣୁର ଏବଂ ମୁଷ୍ଟିକ, ଭଗବାନ କେମିତି ଲାଗୁଥିଲା। ଯେମିତି ଭକ୍ତ ଜଣେ ପୁଷ୍ପ ପକାଏ ଭଗବାନ ପାଖରେ, ପୁଷ୍ପକୁ ଫିଙ୍ଗେ, ସେଇଭଳିଆ ତାଙ୍କୁ ଲାଗୁଥିଲା। ତେଣୁ ବଳରାମ ମଧ୍ୟ ସେଇଭଳି ଭାବରେ ଲାଗିଲା, ପୁଷ୍ପରେ ସିଏ ଭଗବାନଙ୍କୁ ଏଇଭଳି ଭାବରେ ତାଙ୍କର ସମ୍ମାନିତ କଲା। ତେଣୁ ଦ୍ୱିତୀୟ ଥର ଯେତେବେଳେ ଆସିଲା, ଭଗବାନ କ'ଣ କଲେ ନା ମାମା ହାତରେ, ବଳରାମ ମାମା ହାତରେ ତା ଦୁଇଟାକ ପାଦ ଧରି କ'ଣ ଘୁରେଇବା ପାଇଁ ଆରମ୍ଭ କଲେ। ଏଭଳି ଘୁରେଇଲେ ସେ ଘୂର୍ଣ୍ଣନରେ ତାର ଜୀବନ ଚାଲିଗଲା, ପ୍ରାଣବାୟୁ ଉଡ଼ିଗଲା ତାର। ଏଣୁ ଭଗବାନ ତାକୁ ଫିଙ୍ଗିଦେଲେ, ସେ ବାମା ହାତରେ ଫିଙ୍ଗିଦେଲେ ତାଳ ବୃକ୍ଷକୁ, ଉପରକୁ ଫିଙ୍ଗିଦେଲେ। ଯେତେବେଳେ ତାଳ ବୃକ୍ଷ ସବୁ ପଡ଼ିଗଲା, ତାଳ ସବୁ ପଡ଼ିଗଲା ଏବଂ ତାଳ ବୃକ୍ଷ ମଧ୍ୟ ଉପୁଡ଼ି ପଡ଼ିଲା। ଗୋଟିଏ ତାଳ ବୃକ୍ଷ ଆଉ ଗୋଟେ ଉପରେ ପଡ଼ିଲା, ସିଏ ଆଉ ଗୋଟେ ଉପରେ ପଡ଼ିଲା, ସିଏ ଆଉ ଗୋଟେ ଉପରେ ପଡ଼ିଲା, ଏଇଭଳି ଏକ ତାଳ ବରଣଟି ସବୁ ନଷ୍ଟ ହୋଇଗଲା, ସବୁ ବୃକ୍ଷ ଉପୁଡ଼ି ପଡ଼ିଲା, ଘୂର୍ଣ୍ଣିମାତ୍ୟା ଭଳିଆ ହେଲା। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ଏଭଳି କ'ଣ ହେଇପାରିବ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସିଏ ଓତପ୍ରୋତ ଭାବରେ ସବୁ ତାଙ୍କଠାରୁ ଆସୁଛି, ଏ ଭୌତିକ ଜଗତ, ଭୌତିକ ଜଗତ ସୃଷ୍ଟି କରୁଛନ୍ତି, ଯେ ପ୍ରଳୟ କରୁଛନ୍ତି, ତାଙ୍କ ପାଇଁ ଏ ତାଳବନକୁ ପ୍ରଳୟ କରିବା କ'ଣ ବଡ଼ କଥା। ଏଇଭଳି ଭାବରେ ଏ ଲୀଳାଟି ହେଇଥିଲା। ତେଣୁ ସେତେବେଳେ ଭାବୁଥିଲେ ବଳରାମ ଏଇଟାକୁ ଧେନୁକା ଆସକୁ ହତ୍ୟା କରିଥିଲେ, ବା ନାରାୟଣଙ୍କ କୃପାରୁ ଏଇଟା ହେଇପାରିଲା ବୋଲି ଚିନ୍ତା କରୁଥିଲେ। କିନ୍ତୁ ଆଜି ଯେତେବେଳେ ସେ କଥା ଚିନ୍ତା କରୁଛନ୍ତି, ସେ କହୁନାହାନ୍ତି ବଳରାମ ହତ୍ୟା କରିଥିଲେ ବୋଲି, ସେ କହୁଥିଲେ ଏଇ କୃଷ୍ଣ ହିଁ ହତ୍ୟା କରିଥିଲେ। ହତ୍ୱା ରାସବ ଦୈତେୟଂ ତତ୍ ବନ୍ଧୁଶ୍ଚ ବଳାନ୍ୱିତ, ବଳରାମ କୃଷ୍ଣଙ୍କ ସହିତ ଏମାନଙ୍କୁ ହତ୍ୟା କରିଥିଲେ, କିନ୍ତୁ ଏଇଠି ଓଲଟା ହେଇଗଲା କଥା, କହିଲେ ଏଇ କୃଷ୍ଣ ହିଁ ହତ୍ୟା କରିଛନ୍ତି ରାସବକୁ, ବା ଧେନୁକାସୁରକୁ କୃଷ୍ଣ ହିଁ ହତ୍ୟା କରିଛନ୍ତି, ବଳରାମ ତାକୁ ସାହାଯ୍ୟ କରିଥିଲେ। ଏତିକି କହିଲେ ସେ କହିଲେନି ବଳରାମ ହତ୍ୟା କରିଛନ୍ତି, କୃଷ୍ଣ ତାକୁ ସାହାଯ୍ୟ କଲେ ବୋଲି। କାରଣ ବର୍ତ୍ତମାନ ଦେଖୁଛନ୍ତି କୃଷ୍ଣଙ୍କର ବଳ, 7 ଦିନ ଧରି 7 ରାତି ଧରିକିରି ଧାରଣ କରିଥିଲେ ଏ ଯେଉଁ ଗୋବର୍ଦ୍ଧନ। ତେଣୁ ବଳା ନୃତ ବୋଲି କୁହାଯାଉଛି। ଚକ୍ରେ ତାଳବନା କ୍ଷେମଂ, ଆପଣ ଯଦି ଚାହିଁ ଭାଗବତ ବହି ଆମର ଅଛନ୍ତି ସେଇଠି ଭାଗବତ ପଢ଼ିପାରିବେ। ଦଶମ ସ୍କନ୍ଧ ଛବିଶ ଅଧ୍ୟାୟ ଲୀଳା ଚାଲିଛି, ଦଶ ନମ୍ବର ଶ୍ଳୋକ। ଚକ୍ରେ ତାଳବନା କ୍ଷେମଂ, ଏଇଭଳି ଭାବରେ ତାଳବନକୁ ତଦ୍ ବନ୍ଧୁଶ୍ଚ ବଳାନୃତ ତଦ୍ ବନ୍ଧୁ ରାସବର ଯେଉଁ ଧେନୁକାଶ୍ର ଯେତେ ବନ୍ଧୁବାନ୍ଧବ ଥିଲେ, ତା ସ୍ତ୍ରୀ ପିଲା ଛୁଆ ଯେତେ ସବୁ ଭାଇ ବନ୍ଧୁ କୁଟୁମ୍ବ ସବୁ ଥିଲେ, ସମସ୍ତଙ୍କୁ ଉଦ୍ଧାର ହୋଇଗଲେ। ଅସୁର ସମସ୍ତଙ୍କୁ ଉଦ୍ଧାର କଲା। ଆମେ ଭକ୍ତମାନେ ଭଗବାନଙ୍କର ଯେଉଁମାନେ ଭକ୍ତ ହେଉଛୁ ତାଙ୍କର ବନ୍ଧୁବାନ୍ଧବ ଉଦ୍ଧାର କରୁଛନ୍ତି, ଇଏ କିନ୍ତୁ ଆଶ୍ଚର୍ଯ୍ୟ ଭଗବାନଙ୍କ କୃପା। ଜଣେ ଅଭକ୍ତକୁ ମଧ୍ୟ ଅବଶ୍ୟ ସିଏ ଆସୁଛନ୍ତି, ବଳିଙ୍କର ପୁତ୍ର ସାହସୀ, ସେ କାହିଁକି ଏଭଳି ହେଲା, ଅସୁର ହେଲା ନା, ସେ ଥରେ ସହସ୍ର କାମିନୀଙ୍କ ସହିତ ଯାଇକରି ଉପଭୋଗ କରୁଥିଲା ବେଳେ ଦୁର୍ବାସ ଦେଖିଦେଲେ, ତେଣୁ ଦୁର୍ବାସ ତାଙ୍କୁ ଅଭିଶାପ ଦେଇଥିଲେ। ଆଜି ବର୍ତ୍ତମାନ ଧେନୁକାଶ୍ରରେ ତା ଏସବୁ ସମସ୍ତେ ଆଜି ବର୍ତ୍ତମାନ ଏଇଠି ରହିଛନ୍ତି, ଭଗବାନଙ୍କର କୃପାରୁ ସେମାନେ ସବୁ ଉଦ୍ଧାର ପାଇଲେ। ତେଣୁ ଏଇ ଯେଉଁ ଲୀଳାଟି ହୋଇଥିଲା, ଏଇଟା କାଳିଆ ଦମନ ପରେ ଏଇ ଲୀଳାଟି ହୋଇଥିଲା, କାଳିଆ ଦମନ ପରେ କିନ୍ତୁ ପରେ ବର୍ଣ୍ଣନା କରାଯିବ। ଯାହା ହଉ, ଆର ତତ୍ଵ କ'ଣ ନା, ଆର ତତ୍ଵ ହେଉଛି ଇଗ୍ନୋରାନ୍ସ ଅଫ୍ ଟ୍ରାନ୍ସେଣ୍ଡେଣ୍ଟାଲ୍ ନଲେଜ୍। ଯେଉଁମାନେ ଆଧ୍ୟାତ୍ମିକ ଜ୍ଞାନ ଜାଣିନାହାନ୍ତି ଭଗବାନ ତାଙ୍କର ସେ ଅଜ୍ଞାନତାକୁ ଦୂର କରିଦିଅନ୍ତି। ଏ ଧନୁକାସୁର ବଧ ମାଧ୍ୟମରେ ବଳରାମ ସେ ଗୁରୁ ତତ୍ତ୍ୱ, ଏ ଗୁରୁ ଜ୍ଞାନ ପ୍ରଦାନ କରିବେ। ଓଂ ଅଜ୍ଞାନ ମିରାନ୍ଦସ୍ୟ ଜ୍ଞାନାଞ୍ଜନ ଶଳାକୟା ଚକ୍ଷୁର ଉନ୍ମିଳିତ ଜ୍ଞାନ ତସ୍ମୈ ଶ୍ରୀ ଗୁରବେ ନମଃ। ବଳରାମ ଆମର ଅଜ୍ଞାନତାକୁ ଦୂର କରିବେ ଭଗବାନ। ତେଣୁ ଏଇଭଳି ଭାବରେ ଚକ୍ରେ ତାଳବନ କ୍ଷେମଂ ପରିପକ୍ ଫଳାନୃତମ, ସବୁ ଫଳ ସବୁ ପାଚିକି ରହିଥିଲା, ଏଇଭଳି ଭାବରେ ସବୁ ତଳେ ପଡ଼ିଲା। ଅବଶ୍ୟ ସେମାନେ କେହି ଖାଦ୍ୟ ସେ ତାଳବନ ତାଳ ଫଳକୁ ଖାଇଲେ ନାହିଁ, କାରଣ ସେଠି ସବୁ ଗଧର ସବୁ ରକ୍ତ ସବୁ ମିଶିଥିଲା, ତେଣୁ ସେ ଖାଇଲେ ନାହିଁ। କିନ୍ତୁ ଅନ୍ୟ ସବୁ ଯେଉଁମାନେ ରହିଛନ୍ତି ଆଦିବାସୀମାନେ ସବୁ ରହିଥିଲେ, ଆଦିବାସୀମାନେ ସେସବୁ ତାଳ ସବୁ ଆନନ୍ଦରେ ଭକ୍ଷଣ କଲେ। ଭଗବାନ ପ୍ରସାଦ, ଭଗବାନଙ୍କ ଦ୍ୱାରା ଏସବୁ ହେଇଛି, ଏଇଟା ଭଗବାନ ପ୍ରସାଦ ମଧ୍ୟ ସେଇଟା। ତେଣୁ ଏଇଭଳି ଭାବରେ ତାପରେ ଶ୍ଳୋକ କହୁଛନ୍ତି, ପ୍ରଳମ୍ବମ ଘାତୟିତ୍ୱେ ଅଗ୍ରଂ ବଳେନ ବଳଶାଳୀନ ଅମୋଚୟତ୍ ବ୍ରଜପଶୁନ୍ ଗୋପାସ୍ତାରଣ୍ୟ ବର୍ଣ୍ଣିତ। ଏ ପୂର୍ବରୁ ଆସିକି ଆମେ ଏଇସବୁ କଥା ବର୍ଣ୍ଣନା କରିସାରିଛେ। ଭଗବାନ ଯେତେବେଳେ ଏଇଭଳି ଭାବରେ ତାପରେ ଲୀଳା ହୋଇଥିଲା, ପ୍ରଳମ୍ବାସୁରକୁ ଉଦ୍ଧାର କରିଥିଲେ, ପ୍ରଳମ୍ବାସୁର ମଧ୍ୟ ବଳରାମ ତାକୁ ହତ୍ୟା କରିଥିଲେ, କିନ୍ତୁ ଏବେ ଏମାନେ କହୁନାହାନ୍ତି ବଳରାମ ହତ୍ୟା କରିଥିଲେ ବୋଲି, ସେ କହୁଛନ୍ତି ସେଇ କୃଷ୍ଣ ହିଁ ଏସବୁ କରିଛନ୍ତି। ତେଣୁ ପ୍ରଳମ୍ବ ଏ ଦଶମ ସ୍କନ୍ଧ ଅଠର ଅଧ୍ୟାୟ ଲୀଳା ଏଇଟା ବର୍ଣ୍ଣନା କରାଯାଇଛି। ଅଠର ଅଧ୍ୟାୟରେ ପ୍ରଳମ୍ବ ଘାତ ହେତୁ ଅଗ୍ରଂ ବଳେନ ବଳଶାଳିନା, ଘାତ ହେତୁ ଇଏ କୃଷ୍ଣ ବଳରାମ ମଧ୍ୟ ହତ୍ୟା କଲେ ବଳରାମଙ୍କ ସହିତ ବୋଲି କହିଲେ। ଯଦି ବଳରାମ ହତ୍ୟା କରିଛନ୍ତି ସେ କହୁନାହାନ୍ତି ବଳରାମ ହତ୍ୟା କଲେ ବୋଲି, କିନ୍ତୁ କୃଷ୍ଣ ହତ୍ୟା କରିଛନ୍ତି ବଳଙ୍କ ସହିତ ବା ବଳରାମଙ୍କ ସହିତ ସେ ହତ୍ୟା କଲେ ପ୍ରଳମ୍ବକୁ। ଏ ଲୀଳାଟି ହୋଇଥିଲା ଭାଣ୍ଡେର ବନରେ ଥରେ ଭଗବାନ ଏଇ ଲୀଳା କରୁଥିଲା ବେଳେ ଗୋଟେ ଲୀଳା କଲେ, ଖେଳାଖେଳି ଆରମ୍ଭ କଲେ। ଯିଏ ହାରିବ ସିଏ ଯିଏ ଜିତିବ ତାକୁ କାନ୍ଧରେ ବସେଇକି ନେବ, ଭାଣ୍ଡେର ବଟ ପର୍ଯ୍ୟନ୍ତ ନେବ, ଏଇ କଣ୍ଡିସନ ଥିଲା। ଏଇ କଣ୍ଡିସନ ସବୁ ଚାଲିଥିଲା, ଖେଳ ଚାଲିଥିଲା। ତେଣୁ ଦୁଇ ଦଳ ହୋଇଯାଇଥିଲେ, କୃଷ୍ଣ ଗୋଟେ ଦଳର ଲିଡ଼ର ଥିଲେ, ଆଉ ଗୋଟେ ଦଳର ଲିଡ଼ର ଥିଲେ ବଳରାମ। ତେଣୁ ଏହିସବୁ ପ୍ରଳମ୍ବ ଆସି ପହଞ୍ଚିଗଲା ସେହି ସମୟରେ, ପ୍ରଳମ୍ବ ଗୋଟେ ଗୋପ ବେଶରେ ଧରିକି ଆସିଥିଲା, ସେ ଅସୁର ବେଶରେ ଆସିନଥିଲା, ଗୋପ ବେଶରେ ଆସିଥିଲା। ଆମେ କହିବା ଗୋପକୁ କ'ଣ ଭଗବାନ ଜାଣିପାରିଲେ ନାହିଁ, କେମିତି ସେ ଆସିଲା ଜାଣିପାରିଲେ ନାହିଁ, କେମିତି କିଏ କହିପାରିବେ? ଆମେ କେହି ନାହାନ୍ତି ଭକ୍ତ ଶୁଣିବା ପାଇଁ ନା। ତେଣୁ ଇଏ ଗୋପ ଯେଉଁ ଗୋପ ଜଣକ ସେଦିନ ଆସିନଥିଲେ, ଆବସେଣ୍ଟ ଥିଲେ, ସେଇ ଗୋପ ବେଶରେ ଆସିଥିଲେ ସିଏ, ଇଏ ପ୍ରଳମ୍ବ। ତେଣୁ ସେ କ'ଣ କଲା ନା, ସେ କୃଷ୍ଣଙ୍କ ପଟେ ରହିଲା, କାରଣ ସେ ଭାବିଲା କୃଷ୍ଣ ବହୁତ ଅସୁରକୁ ମାରିଛନ୍ତି, ତେଣୁ କୃଷ୍ଣଙ୍କର ବହୁତ ବଳ, ମୁଁ ତାଙ୍କୁ ହତ୍ୟା କରିପାରିବି ନାହିଁ। ବଳରାମଙ୍କର ବଳ ଟିକେ କମ୍ ବୋଧେ, ତାଙ୍କ ନାଁ ହେଇଛି ବଳ କିନ୍ତୁ ବଳହୀନ ସିଏ। ତେଣୁ ସେ କୃଷ୍ଣଙ୍କ ପାଖରେ ରହିଲା, କାରଣ ବଳରାମଙ୍କୁ ମୁଁ ହତ୍ୟା କରିବି ଚିନ୍ତା କରୁଛି। ତେଣୁ କୃଷ୍ଣଙ୍କ ବାଲା ସବୁ ହାରିଗଲେ, ଭଗବାନ ମଧ୍ୟ ହାରିଯାଉଛନ୍ତି, କି ବଡ଼ ଆଶ୍ଚର୍ଯ୍ୟ କଥା। ଦଶମ ସ୍କନ୍ଧ ଅଠର ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଉବାହ କୃଷ୍ଣ ଭଗବାନ ସୀତାମାନଙ୍କ ପରାଜିତ ପ୍ରଣମ୍ଭ ପ୍ରଣମ୍ ବୃଷଭ ଭଦ୍ରସେନସ୍ତୁ ପ୍ରଣମ୍ଭ ରୋହିଣୀ ସୁତ, ଭଗବାନ ହାରିଗଲେ, କୃଷ୍ଣ ହାରିଗଲେ, ତେଣୁ ତାଙ୍କ ପାର୍ଟି ଯେତେବେଳେ ହାରିଗଲା, ଭାରତ ପାକିସ୍ତାନ ଯୁଦ୍ଧ ଚାଲିଥିଲା, ଭାରତ ପାକିସ୍ତାନ ହାରିଗଲା ବା ଭାରତ ହାରିଗଲା ଏଭଳି ଭାବରେ, ସେଇଭଳି ଭାବରେ କୃଷ୍ଣଙ୍କ ପକ୍ଷେ ହାରିଗଲେ, ତେଣୁ ସେମାନେ ବଳରାମ ପକ୍ଷକୁ ସବୁ ଜଣେ ଜଣେ କରି କାନ୍ଧରେ ବସି ନେଉଛନ୍ତି। ଭଗବାନ ଯେତେବେଳେ ସୀତାଙ୍କୁ କହିଲେ କୃଷ୍ଣ ତୁମେ ଆଣ୍ଠା, ମୁଁ ତୁମ କାନ୍ଧରେ ବସିବି, ଭଗବାନ କହିଲେ ନା ମୁଁ ଆଣ୍ଠେଇବି ନାହିଁ, ନା ତୁମର କଣ୍ଡିସନ ଥିଲା ତୁମେ ହାରି, ତୁମେ ହାରିଲ ମାନେ ମୁଁ ତୁମକୁ, ତୁମେ ମୋତେ କାନ୍ଧରେ ବସେଇକି ନେବ, ନା ମୁଁ ରାଜାଙ୍କ ପୁଅ, ମୁଁ ତୁମକୁ କାନ୍ଧରେ ବସେଇବି, ତୁମେ ଜଣେ ଗୌଡ଼ ଟକା ତୁ ତୋତେ କାନ୍ଧରେ ବସେଇବି, ନା ହାରି ତାହେଲେ କାହିଁ ଖେଳୁଥିଲା ଆମ ସାଙ୍ଗରେ, କାହିଁ ଖେଳୁଥିଲା, ନା ଖେଳିଲା ହେଲେ କ'ଣ ହେଲା, ମୁଁ ରାଜାଙ୍କ ପୁଅ, ମୁଁ କ'ଣ ତୋତେ କାନ୍ଧେଇବି ନା କ'ଣ। ତାପରେ ଇଏ କହିଲେ ସୀତାରାମ ଇତ୍ୟାଦି, ସେମାନେ କହିଲେ ଠିକ୍ ଅଛି, ଆଉ କୃଷ୍ଣଙ୍କୁ ଆମେ ସାଙ୍ଗରେ ଖେଳେଇବା ନାହିଁ, ତାଙ୍କର ଖେଳ ଆରମ୍ଭ ହୋଇଗଲେ, କୃଷ୍ଣ କାନ୍ଧିବାକୁ ଆରମ୍ଭ କଲେ, ତେଣୁ ପୁଣି କୃଷ୍ଣ କାନ୍ଧେଇବା ପାଇଁ ନେଲେ। ଉଭାହ କୃଷ୍ଣ ଭଗବାନ ସୀତାମାନ ପରାଜିତ, ସୀତାଙ୍କୁ କାନ୍ଧରେ ବସି ନେଉଛନ୍ତି, ମାଣ୍ଡିର ବଟ ପାଖକୁ ନେଉଛନ୍ତି, ଏବଂ ବୃଷଭ ଭଦ୍ରସେନ, ଭଦ୍ରସେନ ବୃଷଭଙ୍କୁ ନେଉଛନ୍ତି, ଏବଂ ପ୍ରଣମ୍ବ ରୋହିଣୀ ସୁତ, ପ୍ରଣମ୍ବ ପ୍ରଣମ୍ବାସୁର ଆସି ପହଞ୍ଚି ଯାଇଥିଲା, ସେ ରୋହିଣୀ ସୁତ କହିଲେ ବଳରାମଙ୍କୁ ନେଉଛନ୍ତି, କାନ୍ଧେଇକି ନେଉଛନ୍ତି। ତେଣୁ ଭାଣ୍ଡିର ବାଟ ପାଖରେ ଯଦି ପହଞ୍ଚିଗଲେଣି, ବଳରାମ ଚିନ୍ତା କରୁଛନ୍ତି ମୁଁ ଏଇଠି ଓହ୍ଲେଇବା, ସେ କ'ଣ ଓହ୍ଲେଇବ କ'ଣ, ସେଇଠି ବିରାଟ ବଡ଼ ରୂପ ଧାରଣ କରି ଗୋଟେ ଉଡ଼ାଜାହାଜ ହେଇଗଲା, ସେ ଉଡ଼ାଜାହାଜ ହେଇ ଉଡ଼େଇ ନେଇଗଲା ବଳରାମକୁ। ତେଣୁ ବଳରାମ ଜାଣିଲେ, ଏଇଟା କୁହାଯାଏ, ଆଚାର୍ଯ୍ୟମାନେ କହନ୍ତି ଭଗବାନ କୃଷ୍ଣ ଯେଉଁ ତିନି ମାସରେ, ଏ ଗୋଟିଏ ବର୍ଷରେ ଯେଉଁ ଲୀଳାଟି ହେଇଥିଲା, ତୃଣାମର୍ତ୍ତ ଆସି ଭଗବାନ ନେଇକି ସ୍ୱର୍ଗରେ ବୁଲେଇକିରି ଆଣିଥିଲା, ତେଣୁ ବଳରାମଙ୍କର ଇଚ୍ଛା ଥିଲା ମୁଁ ଟିକେ ଯାଇ ସ୍ୱର୍ଗ ବୁଲିକି ଆସିବି, ମୋ ସାନ ଭାଇ ଯେ ବୁଲିକି ଆସିଲାଣି ମୁଁ ଯାଇନି। ତେଣୁ ଭଗବାନଙ୍କର ବ୍ୟବସ୍ଥାରେ ଏଇ ପ୍ରଣାମ ତାଙ୍କ ସେଇଟା ଭଗବାନଙ୍କ ଇଚ୍ଛା ପୂରଣ କଲେ। ସାଧାରଣତଃ ମ୍ୟାନ୍ ପ୍ରପୋଜେସ୍, ଗଡ୍ ଡିସ୍ପୋଜେସ୍, ଆମେ ଚିନ୍ତା କରୁଛେ ଭଗବାନ ଏଇଟାକୁ ପ୍ରଦାନ କରନ୍ତି। ଉପନିଷଦ ମଧ୍ୟ ବର୍ଣ୍ଣନା କରାଯାଇଛି, ନିତ୍ୟ ନିତ୍ୟାନାମ ଚେତନ ଚେତନାମ ଏକ ବହୁନାମ ଯେଉଁ ବିଧାତି କାମା, ଆମେ ସବୁ କ'ଣ, ଆମେ ହେଉଛେ ଚେତନବାଲା, ଚେତନଶୀଳ, ଆମେ ହେଉଛେ ନିତ୍ୟ, ଏମିତି ନାହିଁ ଆମେ ଜନ୍ମ ନେଲେ ତାପରେ ମୃତ୍ୟୁବରଣ କରିବା, ଆମର ଚାଲିଯିବ ଜୀବନ ଚାଲିଯିବ, ତା ନୁହଁ, ଆମେ ହେଉଛେ ନିତ୍ୟ ଏବଂ ଭଗବାନ ମଧ୍ୟ ନିତ୍ୟ, କିନ୍ତୁ ତଫାତ୍ ହେଉଛି ଆମେ ହେଉଛେ ବହୁ ବଚନରେ କୁହାଯାଉଛି, ଜୀବମାନଙ୍କୁ ବହୁ ବଚନରେ କୁହାଯାଉଛି, ଭଗବାନଙ୍କୁ ଏକ ବଚନରେ କୁହାଯାଉଛି, ଭଗବାନ ଏକ ଦୁଇ ନୁହଁ, ଅଦ୍ୱୟ ତତ୍ତ୍ୱ ସିଏ, ଏବଂ ଆମେ ମଧ୍ୟ ଚେତନଶୀଳ, ଭଗବାନ ମଧ୍ୟ ଚେତନଶୀଳ, କିନ୍ତୁ ତଫାତ୍ କ'ଣ, ନା କିଛି ତଫାତ୍ ନାହିଁ, ନା ତଫାତ୍ ହେଉଛି ଏହା ଯେ ଏକ ବହୁନାମ ଯେଉଁ ବିଧାତି କାମା, ଭଗବାନ ଯଦିଓ ଏକ କିନ୍ତୁ ସେ ସମସ୍ତଙ୍କର କାମନା ସେ ପୂରଣ କରନ୍ତି, କିନ୍ତୁ ଆଜି ଭଗବାନର କାମନା ଜୀବ ପୂରଣ କରୁଛି ବଳମ୍ବ, ଭଗବାନ ଚାହିଁଥିଲେ, ବଳରାମ ଚାହିଁଥିଲେ ଟିକେ ସ୍ୱର୍ଗକୁ ଯାଇ ବୁଲିକିରି ଆସିବା ପାଇଁ, ସେତେବେଳେ ତ ଉଡ଼ାଜାହାଜ ନଥିଲା, ତେଣୁ ଉଡ଼ାଜାହାଜ ଥିଲା ସ୍ୱର୍ଗରେ ଥିଲା, ପୃଥିବୀ ପୃଷ୍ଠରେ ହେଇନଥିଲା ସେତେବେଳେ, ତେଣୁ ଇଏ ପ୍ରଣମ୍ବ ଉଡ଼ାଜାହାଜ ଭଳି ନେଇଗଲା ତାଙ୍କୁ ସ୍ୱର୍ଗରେ, ବୁଲେଇକିରି ଆସିଲା ଦେବତାମାନଙ୍କୁ ସବୁ ଦେଖିକିରି, ଲୋକମାନଙ୍କୁ ଦେଖିକିରି ଆସିଲା ପ୍ରଣମ୍ବ, ତେଣୁ ବଳରାମ ବର୍ତ୍ତମାନ ତାକୁ ଲ୍ୟାଣ୍ଡିଂ କରେଇବେ, ଏଭଳି ଗୋଟିଏ ମୁଷ୍ଟିକ ମାରିଲେ ପ୍ରଣମ୍ବର ମସ୍ତକରେ, ଯେ ପ୍ରଣବ ମୃତ୍ୟୁବରଣ କଲା ଗୋଟିଏ ମୁଷ୍ଟିରେ, ଏବଂ ଆସିକି ଯେଉଁ ଭଣ୍ଡରି ଗୋଟେ ପଟରେ ଆସିବା କଥା ସେଇଠି ଆସି ପହଞ୍ଚିଲା, ବିରାଟ ଅସୁର ବିରାଟ ରୂପ ଧାରଣ କରିଛି, ପିଲାମାନେ ଖେଳ ଚାଲିଛି କିନ୍ତୁ ତଥାପି ପ୍ରଣମ୍ବାସୁର ବଦ୍ଧ କଲେ ବଳରାମ, କିନ୍ତୁ ତଥାପି ସେମାନେ ଯଦିଓ ପ୍ରଥମେ ଆଶ୍ଚର୍ଯ୍ୟ, ହଉ ଏ ଅସୁରଟା ଥିଲା ଏଭଳି ଭାବେ ଚିନ୍ତା କରୁଥିଲେ, କିନ୍ତୁ ତଥାପି ତାଙ୍କର ଖେଳ ବନ୍ଦ ହେଲା ନାହିଁ, ଖେଳ ଚାଲିଲା, ପୁଣି ଖେଳରେ ଆଗେଇ ଚାଲିଲେ ଖେଳି ଖେଳିକା, ଏଭଳି ଭାବରେ ଖେଳ ଚାଲିଛି, ପ୍ରଣବସୁର ବଦ୍ଧ ହେଇଗଲା କିଛି ଅସୁବିଧା ନାହିଁ, କେତେ ଅସୁର ମଲେଣି ଆଉ ଇଏ ଗୋଟେ ମଲା କ'ଣ ବଡ଼ କଥା, ଯଦି ଏଭଳି ଗୋଟିଏ ଲୀଳା ଘଟଣା ହେଇଥାନ୍ତା ସମାଜପତ୍ର ସାରା ପୃଥିବୀ ସାରା ବ୍ୟାପି ଯାଇଥାନ୍ତା, ଏଭଳି ଅସୁର ଗୋଟେ ହେଇଛି, ଜଣେ ମାରିଛନ୍ତି ଛୋଟ 6 ବର୍ଷର ବାଳକ ଜଣେ, କେତେ କ'ଣ ନ୍ୟୁଜ୍ରେ ବାହାରିଥାନ୍ତା, କେତେ କ'ଣ ହେଇଥାନ୍ତା, ଟେଲିଭିଜନ ଇତ୍ୟାଦି କରିକି ସମସ୍ତେ ଯାଇକରି ସେଠି ସବୁ ଆଣିଥାନ୍ତେ, ଇଣ୍ଟରଭ୍ୟୁ ମାଗିଥାନ୍ତେ ସମସ୍ତେ, ଯାହା ହଉ ପିଲାମାନଙ୍କର କିଛି ଚିନ୍ତା ନାହିଁ, ଏଇଭଳି ଭାବେ କେତେ ଅସୁର ମଲେଣି ଇଏ ମଧ୍ୟ ମଲା, ତେଣୁ ପ୍ରକୃତିରେ ଏମାନେ ଉଦ୍ଧାର ପାଇଛନ୍ତି, ସବୁ ଅସୁରମାନଙ୍କୁ ଭଗବାନଙ୍କୁ ମାରୁଛନ୍ତି, ସେମାନେ ଉଦ୍ଧାର ପାଉଛନ୍ତି, ତେଣୁ ଇଏ ପୁଣି ଖେଳ ଚାଲିଛି, ତାଙ୍କର ଖେଳ ବନ୍ଦ ହେଲା ନାହିଁ, ଖେଳ ଚାଲିଛି। ଏଭଳି ଭାବରେ ଦୂରକୁ ପଳାଇଗଲେ, ସେ ସମୟରେ ବଣରେ ଗୋଟେ ନିଆଁ ଲାଗିଗଲା, ଦାବାଗ୍ନିପାନ ଆମେ ଏଇଟା ବର୍ଣ୍ଣନା କରିସାରିଛେ, ଦୁଇଥର ହେଇଛି ଦାବାଗ୍ନିପା ହେଇଛି। ତେଣୁ ଯେତେବେଳେ ଦାବାଗ୍ନିପାନ ହେଲା, ଦାବାଗ୍ନି ହେଲା, ସମସ୍ତେ ଗାଭୀମାନେ ଭିତରୁ ପଳାଇ ମୁଞ୍ଜଟି ଭିତରେ ପଶିଗଲେ, ବେତବନ ଭିତରେ ପଶିଗଲେ। ଏ ଗୋପାଳମାନେ ମଧ୍ୟ ବହୁତ ବିକଳ ହେଇଗଲେ, ସେମାନେ ମଧ୍ୟ ତାପରେ ଦଗ୍ଧୀଭୂତ ହେଉଛନ୍ତି। ତେଣୁ କୃଷ୍ଣଙ୍କୁ ସେମାନେ ପ୍ରାର୍ଥନା କଲେ, ବଳରାମଙ୍କୁ ପ୍ରାର୍ଥନା କଲେ। ତେଣୁ ଭଗବାନ କହିଲେ, ଆ ପୂର୍ବରୁ ଯେଉଁ 17 ଅଧ୍ୟାୟରେ ଭଗବାନ ଯେତେବେଳେ କାଳିଆ ଦମନ କରିଥିଲେ, ସେହି ସମୟରେ ସେଦିନ ସେହି ବଣରେ ଭଗବାନ ଆଉ ତାଙ୍କର ବ୍ରଜବାସୀମାନେ ବାସ କରିଥିଲେ, ସେଇଦିନ ମଧ୍ୟ ଗୋଟେ ଜଙ୍ଗଲରେ ନିଆଁ ଲାଗିଯାଇଥିଲା, ଦାବାଗ୍ନି ହେଇଥିଲା। ଆମେ ମଧ୍ୟ ଦାବାଗ୍ନି ରହୁଛେ, ସେ ଯେଉଁ ଦାବାଗ୍ନି ହେଇଥିଲା ଆମ ସେଟା ଦୁଇଥର ହେଇଥିଲା, ଆମର ସବୁବେଳେ ଦାବାଗ୍ନି ହେଉଛି ପ୍ରତିଦିନ। ସଂସାର ଦାବା ନଳଲି ଢଲୋକ ତ୍ରାଣାୟକାରୁଣ୍ୟଘନଘନ ତମ ପ୍ରାପ୍ତସ୍ୟ କଲ୍ୟାଣ ବନ୍ଦେ ଗୁରୁ ଶ୍ରୀଚରଣ। ଭଗବାନଙ୍କ ଲୀଳାରେ ଦୁଇଥର ଦାବାଗ୍ନି ହେଇଥିଲା, କିନ୍ତୁ ଆମେ ପ୍ରତିଦିନ ଦାବାଗ୍ନିରେ ଦଗ୍ଧୀଭୂତ ହେଉଛେ, କିନ୍ତୁ ତଥାପି ଆମେ ଭଗବାନ ଡାକୁନେ, ଇଏ ବଡ଼ ଆଶ୍ଚର୍ଯ୍ୟ କଥା। ସେମାନେ ଦୁଇଥର ଦାବାଗ୍ନି ପ୍ରାପ୍ତ ହେଇଥିଲେ, ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ, କିନ୍ତୁ ଆମେ ସବୁଦିନେ ଦାବାଗ୍ନିରେ ଦଗ୍ଧୀଭୂତ ହେଉଛେ, ଆଦି ଭୌତିକ ଆଦି ଦୈବିକ ଆଦି ଆଧ୍ୟାତ୍ମିକ କିତାବ ସଂସାର ଦାବାନଳରେ ଦଗ୍ଧୀଭୂତ ହେଉଛୁ ସବୁଦିନେ, ପିଲାଦିନଠୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ, କିନ୍ତୁ ତଥାପି ଆମେ ଭଗବାନଙ୍କୁ ଡାକୁନାହିଁ, ଏଇଟା ବଡ଼ ଆଶ୍ଚର୍ଯ୍ୟ କଥା। ଖୁବ୍ କ୍ୱଚିତ ଲୋକ ଭଗବାନଙ୍କୁ ଡାକୁଛନ୍ତି, ନା ଅର୍ଜୁନ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, କାହିଁକି ପ୍ରଭୁ ଆପଣଙ୍କୁ ଡାକୁନାହାନ୍ତି, ଭଗବତ ଗୀତାରେ ପଚାରୁଛନ୍ତି ଅର୍ଜୁନ। ଅର୍ଜୁନ ଯେଉଁ ପଚାରିଛନ୍ତି ସେଇଟା ଲେଖା ହେଇନାହିଁ, କିନ୍ତୁ ସେଇଟା ଆଚାର୍ଯ୍ୟମାନେ କହିଛନ୍ତି, ସେଇଟା ଅର୍ଜୁନଙ୍କ ମନର କଥା ଭାବ। ତେଣୁ ଏଇଭଳି ଭାବରେ ଯେତେବେଳେ ହେଉଛି, ଭଗବାନ କହୁଛନ୍ତି କାହିଁକି ସେମାନେ ଡାକୁନାହାନ୍ତି, କିଏ କହିପାରିବେ? ଭଗବତ ଗୀତାରେ କେଉଁଠି କହିଛନ୍ତି ଭଗବାନ? କ'ଣ ମାତାଜୀ ପଳାଇଥିଲେ? ହଁ, ଅର୍ଚ୍ଚନ ବାବୁ ଠିକ୍ ଧରିଛନ୍ତି। ନମାଂ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ ମାୟା ଅପହୃତ ଜ୍ଞାନମ ଆସୁରମ ଭାବମାଶ୍ରିତା। ଏ ଚାରି ପ୍ରକାର ବ୍ୟକ୍ତି, ଏମାନେ ଦାବାଗ୍ନିରେ ଦଗ୍ଧୀଭୂତ ହେଲେ ମଧ୍ୟ ଭଗବାନଙ୍କୁ ଡାକନ୍ତି ନାହିଁ, ଏମାନେ ସବୁ ଦୁଷ୍କୃତି ନ, ଆଙ୍କର କୌଣସି ସ୍ୱୀକୃତି ନାହିଁ, ସବୁ ପାପି ବ୍ୟକ୍ତି। ଏମାନେ ଚାରି ପ୍ରକାର ବ୍ୟକ୍ତିରେ ଅଛନ୍ତି, କିଏ କିଏ? ପ୍ରଥମ ବ୍ୟକ୍ତି ହେଉଛନ୍ତି, ପ୍ରଥମ କ୍ୟାଟେଗୋରି ହେଉଛି ବୁଢ଼ା, ଯେଉଁମାନେ ମୂର୍ଖ, ଏବଂ ଆଉ ଗୋଟେ କ୍ୟାଟେଗୋରି ହେଉଛନ୍ତି ଯେଉଁମାନେ ନରାଧମ, 400,000 ପ୍ରକାର ମନୁଷ୍ୟ ଭିତରେ ଯେଉଁମାନେ ଅଧମ ଶ୍ରେଣୀର, ସେମାନେ ଦାବାଗ୍ନିରେ ଦଗ୍ଧୀଭୂତ ହେଲେ ମଧ୍ୟ ଭଗବାନ ଚିନ୍ତା କରୁନାହାନ୍ତି, ଡାକୁନାହାନ୍ତି। ଏବଂ ଯେଉଁମାନଙ୍କର ଅର୍ଜୁନ କହୁଛନ୍ତି, ପ୍ରଭୁ ଯେଉଁମାନେ ବୈଜ୍ଞାନିକ ବୁଦ୍ଧିମାନ ସେମାନେ କାହିଁ ଯାଉନାହାନ୍ତି? ସେମାନେ ଦଗ୍ଧୀଭୂତ ହେଲା ମାନେ ଯାଉନାହାନ୍ତି କାହିଁକି? ନା ସେମାନେ ହେଉଛି ମାୟା ଅପହୃତ ଜ୍ଞାନମ, ତାଙ୍କର ଯଦିଓ ଜ୍ଞାନ ଅଛି କିନ୍ତୁ ମାୟା ଦ୍ୱାରା ସେ ଜ୍ଞାନଟି ଅପହରଣ ହୋଇଯାଇଛି। ଆଉ କିଏ ପ୍ରଭୁ? ନା ଆସୁରଙ୍କ ଭାବମାୟା ସୀତା, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି, ସେମାନେ ଭଗବାନଙ୍କର ଶରଣରେ ଯିବେ ନାହିଁ। ଦାବାଗ୍ନି ଦଗ୍ଧୀଭୂତ ହୁଅନ୍ତୁ, କିଛି ବାତ ନାହିଁ, କହି ବାତ ନାହିଁ, ଭଗବାନ ଶରଣରେ ଯିବେ ନାହିଁ। ଏଇଭଳି ଭାବରେ ଯାହା ହଉ, ଆମର ସୌଭାଗ୍ୟ ଆମେ ଭଗବାନଙ୍କ ଶରଣରେ ଯାଇଛେ, ଦାବାଗ୍ନିରେ ଦଗ୍ଧୀଭୂତ ହେଇ ଆମେ ଭଗବାନଙ୍କ ଶରଣରେ ଯାଇଛେ। ତେଣୁ ସେ ମଧ୍ୟ ସେ ପ୍ରଳମ୍ବ ଯଦି ବଦ୍ଧ କଲା ପରେ ସେ ଆଉ ଗୋଟେ ଥର ମଧ୍ୟ ସେଇ ଦାବାଗ୍ନି ହେଇଥିଲା ଭଗବାନ ଏଥରକ, ସେଥରକ ଯେଉଁ ଲୀଳାଟି ହେଇଥିଲା ଦାବାଗ୍ନି, ଭଗବାନ ସମସ୍ତଙ୍କ ସାମ୍ନାରେ ସେ ଅଗ୍ନିକୁ ପାନ କରିଦେଇଥିଲେ, ଦାବାଗ୍ନି ପାନ କରିଥିଲେ, ଦାବାଗ୍ନି ସମସ୍ତେ ଦେଖୁଛନ୍ତି। ଶହଶହ ମାଇଲ ଦୂରର ଯେଉଁ ଅଗ୍ନି ଭଗବାନଙ୍କର ଜିଭାରେ ଆସି ନିର୍ବାପିତ ହେଇଗଲା, ଭଗବାନ ଏଭଳି ଲୀଳା, ଭଗବାନ ଇଏ ହେଉଛି ଭଗବାନ, ତଥାକୃତ ଭଗବାନ ଏଇଟା କରିପାରିବେ? ତେଣୁ ଇଏ ଭଗବାନଙ୍କର ଭଗବତ୍ତା ଏଇସବୁ ରହିଛି। ତେଣୁ ଏଠି ଯେଉଁ ଲୀଳାଟି କଲେ ଆଉ ସମସ୍ତଙ୍କ ସାମ୍ନାରେ କଲେ ନାହିଁ, ଏଠି ସମସ୍ତଙ୍କୁ କହିଲେ ତୁମେ ଆଖି ବୁଝ, ସମସ୍ତେ ଆଖି ବୁଝ, ଆମର ପ୍ରଭୁ ଆଖି ବୁଝି ରହିଛନ୍ତି, ସମସ୍ତେ ଆଖି ବୁଝ, ଆଖି ବୁଝ କାହିଁ କହିଲେ? ଆଖି ବୁଝିଲେ ସେମାନେ ଅଗ୍ନିଟା ଲିଭିଗଲା ତା ନୁହଁ, ବର୍ଷା ମତେ ହେଇନାହିଁ, ଅଗ୍ନି ଲିଭିଗଲା, ଏବଂ ସେମାନେ ଯେଉଁ ମୁଞ୍ଜା ଟେବରେ ରହିଥିଲେ, ବଣ ଭିତରେ ରହିଥିଲେ, କଣ୍ଟା ପତ୍ର ସବୁ ରହିଛି, ଦେହ ସବୁ ଚିରି ଯାଉଛି, କିନ୍ତୁ ସେମାନେ ଆସି ପହଞ୍ଚିଗଲେ ଭାଣ୍ଡର ବଟ ପାଖରେ, ଆଖି ବୁଝିଥିଲେ, ଆଖି ଖୋଲିଲା ବେଳକୁ ଏଇଭଳି ଭାବରେ ଭଗବାନ ଏଇଭଳି ଅଦ୍ଭୁତ କମା ସେଇ ଭଗବାନ। ଆମେ ମଧ୍ୟ ଆଖି ବୁଝିଥିବା ସକାଳ ଆଖି ଖୋଲିଲା ବେଳକୁ ଯାଇ ପହଞ୍ଚିବା କେଉଁଠି, କେଉଁଠି ପହଞ୍ଚିବା, ହଁ ଭଗବାନ ଧାମ। 4 ତାରିଖରେ ଆଖି ବୁଝି ଶୋଇବା, 5 ତାରିଖରେ ପହଞ୍ଚିବା। ବା ଯେଉଁମାନେ ଜୀବନରେ ସିଦ୍ଧି ପ୍ରାପ୍ତ ହେବେ ସେମାନେ ଶରୀର ତ୍ୟାଗ କଲା ପରେ ଭଗବତ ଧାମ ଯାଇ ପହଞ୍ଚିଯିବେ। ଯାହା ହଉ, ଏଇଟା କାହିଁକି ଭଗବାନ କହିଲେ ଆଖି ବନ୍ଦ କରିବା ପାଇଁ, ନା ଭଗବାନଙ୍କୁ ଭକ୍ତଙ୍କର ସେବା ସାହାଯ୍ୟ କରୁଛନ୍ତି, ଭକ୍ତଙ୍କୁ ରକ୍ଷା କରୁଛନ୍ତି, କେତେବେଳେ ସିଧାସଳଖ ରକ୍ଷା କରୁଛନ୍ତି, କେତେବେଳେ ପରୋକ୍ଷ ଭାବରେ, ଡାଇରେକ୍ଟଲି ବା ଇନଡାଇରେକ୍ଟଲି ଭଗବାନ ସବୁବେଳେ ଭକ୍ତଙ୍କୁ ରକ୍ଷା। ନମେ ଭକ୍ତ ପ୍ରଣଶତି କୌନ୍ତେ ପ୍ରତି ଜାହ୍ନି, ସେଥିପାଇଁ ନିଜେ ଭଗବତ ଗୀତାରେ ଏତେ ଜ୍ଞାନ ଦେଲେ, ଯଦି ଗୋଟିଏ ଜ୍ଞାନ କହିଲେ ଅର୍ଜୁନ ମୁଁ ଏଇଟା ଦେବିନି ତୁମେ ଦିଅ, କ'ଣ ସେଇଟା, ନା କୌନ୍ତେ ପ୍ରତି ଜାହ୍ନି, ନା ଆମେ ଭକ୍ତ ଭଗବାନଙ୍କ ଭକ୍ତ କେବଳ ବିନାଶ ନାହିଁ, ଆଉ ସବୁ ଜ୍ଞାନ ଭଗବାନ ନିଜେ ଦେଲେ, କିନ୍ତୁ ଏଇ ଜ୍ଞାନଟି ଅର୍ଜୁନଙ୍କ ମାଧ୍ୟମରେ ଦେଲେ, ସମସ୍ତେ ମାନବ ସମାଜକୁ ଦେଲେ। ଏ ଆର କାରଣ ଆମେ କହିଛେ ବହୁତ, ନ କହିବା ନାହିଁ। ତେଣୁ ଏଇଭଳି ଭାବରେ 11 ଶ୍ଳୋକରେ କୁହାଯାଉଛି, ପ୍ରଣମ୍ବମ ଘାତ ଇତୁ ଅଗ୍ରଂ, ପ୍ରଣମ୍ବ ଯଦିଓ ବଳରାମ ହତ୍ୟା କରିଥିଲେ, କିନ୍ତୁ ସେ କହିଲେ କୃଷ୍ଣ ହିଁ ହତ୍ୟା କରିଛନ୍ତି, ବଳେନ ବଳଶାଳିନା, ବଳଙ୍କ ସହିତ ବଳରାମଙ୍କ ଭାଇଙ୍କ ସହିତ ସେ ହତ୍ୟା କରିଥିଲେ। ଅମଚୟ ବ୍ରଜ ପଶୁମ, ସେଇଦିନ ଯେଉଁ ଦାବାଗ୍ନିଟି ହେଇଯାଇଥିଲା, ସେ ଦାବାଗ୍ନିରୁ ମଧ୍ୟ ବ୍ରଜପଶୁମାନଙ୍କୁ ବ୍ରଜବାସୀମାନଙ୍କୁ ଉଦ୍ଧାର କରିଥିଲେ, ଗୋପାଳମାନଙ୍କୁ ଉଦ୍ଧାର କରିଥିଲେ। ଅମଚୟତ ବ୍ରଜ ପଶୁମ ଗୋପାଶ୍ଚାରଣ୍ୟ ବହ୍ନିତ ଅରଣ୍ୟ ବହ୍ନି ଦାବାଗ୍ନି, ବଣରେ ଯେଉଁ ନିଆଁ ଲାଗିଯାଇଥିଲା ସେଥିରୁ ତାଙ୍କୁ ଉଦ୍ଧାର କରିଥିଲେ, ଏଇ କୃଷ୍ଣ ହିଁ ଉଦ୍ଧାର କରିଥିଲେ। ତେଣୁ ଏଥିରେ ଗୋଟିଏ କଥା ହେଉଛି, ପ୍ରଣମ୍ବ କ'ଣ କିଏ ଥିଲେ, ପ୍ରଣମ୍ବ କିଏ ଥିଲେ, ନା ପ୍ରଣମ୍ବ ଥିଲେ ହୁହୁ ଗନ୍ଧର୍ବ ଜାଣିଥିଲେ, ତାଙ୍କର ପୁତ୍ର ବିଜୟ ଗନ୍ଧର୍ବ ଥିଲେ, ସେ ଥରେ ସେମାନେ ବୁଲୁଥିଲା ବେଳେ ଗୋଟେ ଥର ଦେଖିଲେ କୁବେରଙ୍କ ଉଦ୍ୟାନରେ ବହୁତ ସୁନ୍ଦର ଫୁଲ ହେଇଛି, କ'ଣ ସେ ଗୋଟେ 108 ପଖୁଡ଼ାବାଲା ପଦ୍ମ, ତେଣୁ ଦେଖିକି ତାଙ୍କୁ ଲୋଭ ଲାଗିଲା, ବା ତାଙ୍କୁ ସେ ଯେଉଁ ବହୁତ ସୁନ୍ଦର ବାସ ରହୁଛି, ଏ ଫୁଲରେ ମଧ୍ୟ ବହୁତ ବାସ ହେଉଛି, ଶିବଜୀ ଭଗବାନଙ୍କର ପାଖରେ ଲାଗିଛି, ଇଏ ହେଉଛି ତ୍ୱୟ ଉପଭୁକ୍ତ ସ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଚିଷ୍ଟ ଭୋଜନ ଦାସା ତୋ ମାୟାଂ ଜୟମ ହି। 11 ଷଷ୍ଠ ଅଧ୍ୟାୟରେ ଏଇଟା କହୁଛନ୍ତି ଉଦ୍ଧବ, ଭଗବାନଙ୍କୁ ଯେଉଁ ଲାଗିଛି ବସ୍ତ୍ର ଲାଗିଛି, ମାଳା ଲାଗିଛି, ବା ଖାଦ୍ୟ ଲାଗୁଛି, ଭୋଗ ଲାଗୁଛି, ଏଇଟାକୁ ଯଦି ଆମେ ଗ୍ରହଣ କରିବା ତାହେଲେ କ'ଣ ହେବ, ନା ତୋୟା ଉପଭୁକ୍ତ ସ୍ରଗନ୍ଧ ବାସ ଅଳଙ୍କାର ଚର୍ଚ୍ଚିତ ଉଚ୍ଚିଷ୍ଟ ଭୋଜନ ଦାସା, ସେ ଉଚ୍ଚିଷ୍ଟକୁ ଯଦି ଆମେ ଗ୍ରହଣ କରିବା ତାହେଲେ ତବ ମାୟାଂ ଜୟମ ହି, ଭଗବାନ ମାୟାକୁ ଆମେ ଜୟ କରିଯିବା ଏଇଭଳି ଭାବରେ। ତେଣୁ ଇଏ ଯେଉଁ ଗନ୍ଧର୍ବ, ଏଇ ଯେଉଁ ବିଜୟ ଗନ୍ଧର୍ବ, ସେ ଶିବଜୀଙ୍କୁ ପୂଜା କରିବା ପାଇଁ ରଖିଥିଲେ, କୁବେର ଶିବଜୀଙ୍କୁ ପୂଜା କରିବା ପାଇଁ ରଖିଥିଲେ, କିନ୍ତୁ ଇଏ ଯେତେବେଳେ ଶୁଙ୍ଘିଦେଲେ ଆଉ ସେ ଫୁଲ ଲାଗିପାରିଲା ନାହିଁ, ତେଣୁ ସେ କ୍ରୋଧ ପ୍ରକାଶ କରି ତାଙ୍କୁ ଅଭିଶାପ ଦେଇଥିଲେ, ତେଣୁ ଇଏ ପ୍ରଣମ୍ବ ଅସୁର ହୋଇଯାଇଥିଲେ, ପ୍ରଣମ୍ବ ଅସୁର। ତେଣୁ ଏଠି କ'ଣ ତତ୍ତ୍ୱ ରହିଛି ଏ ଲୀଳାରେ, ଭକ୍ତିମନ ଠାକୁର କହୁଛନ୍ତି ଏ ଲୀଳାର ତତ୍ତ୍ୱ ହେଉଛି ଲଷ୍ଟ ଗେନ୍ ଆଣ୍ଡ ଅନର୍, ଲାଭ ପୂଜା ପ୍ରତିଷ୍ଠା, ଲାଭ ପୂଜା ପ୍ରତିଷ୍ଠା, ସମସ୍ତେ ଲାଭ ପୂଜା ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି, ସମସ୍ତେ ଚାହୁଁଛନ୍ତି କେମିତି ଆମର ଲଷ୍ଟ ବୋଇଲେ ଲୋଭ, ସମସ୍ତଙ୍କ ଲୋଭ ରହୁଛି, ଏବଂ କେମିତି ଆମେ ପୂଜା ପ୍ରତିଷ୍ଠା ପାଇବା ସେଥିପାଇଁ ମଧ୍ୟ ଲୋଭ ରହୁଛି ସମସ୍ତଙ୍କର, ତେଣୁ ଏଇ ଯେଉଁ ଲୋଭଟା ରହିଛି ଭଗବାନ ଏଇଟାକୁ ଦୂର କରିଦେବେ। ଏ ପ୍ରଳମ୍ବାସୁର ପଥରେ ଆର ଅର୍ଥ ହେଉଛି ଏଇଟା, ତତ୍ତ୍ୱ ହେଉଛି ଏଇଟା, ଏ ଆମର ଯେଉଁ ରହିଛି ଯେଉଁ ମାନ ସମ୍ମାନ ପ୍ରତିଷ୍ଠା ପାଇଁ ଯେଉଁ ଲୋଭ ରହିଛି, ଏ ଲୋଭଟାକୁ ସେ ଦୂର କରିଦେବେ, ଭକ୍ତମାନଙ୍କର ଏଇ ଲୋଭକୁ ସେ ଦୂର କରିଦେବେ, ଏ ଲୀଳା ମାଧ୍ୟମରେ ସେ ଦେଖାଉଛନ୍ତି। ତେଣୁ ଏଇଭଳି ଭାବରେ ଯଦିଓ କାଳିଅକୁ ଦମନ କଲା ପରେ ଭଗବାନ ସେ ଯେଉଁ ଆକୁ ଆ ଲୀଳାଟି ଥିଲା କେଉଁଟା, ଏ ଯେଉଁ ଧେନୁକାସୁର ବଧ କରିଥିଲେ, 16 ଅଧ୍ୟାୟର କଥା ଏଇଟା, 15 ଅଧ୍ୟାୟରେ ଏଇଟା ଥିଲା କାଳିଅ, ଯାହା ହଉ କାଳିଅ ଦମନ ଲୀଳାଟି ବର୍ତ୍ତମାନ କହୁଛନ୍ତି, ଏଇଟା 16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯେ आसि विशतमाहिन्द्रं दमित्वा विमदं हृदात् प्रसयोद्वास्य जमुनां चक्रेऽसु निर्विशोदकाम्। जो भगवान जो कालियदमन लीलाटी करते लीलाटी दशम स्कंद षोल अध्याय वर्णना कर विस्तार भाव में तेणु आम खाली संक्षेप कह आशी विशत माहिंद्रम आशी कहले जो सर्पर दात बहुत विषदात रही काय कथा कह विषदात थी महिंद्र अहिमान भितर इंद्र सर्पमान भितर इंद्र एत शक्तिशाली सी थे विषत महिंद्र दमित्वा विमदं हृदा भगवान तक दमन कले एवं हृदय हृदय बाहर करदे हृदय कालिया हृदय तक विदा करदे विमदं तार मध्ये बहुत मद हो जाता इंद्र भाई तक बहुत मद बहुत गर्व हो जाता ताक विमद करते भगवान प्रसह्योद्वास्य जमुना भगवान ये भाव दमन करते कालिया को दमन करते उद्वास्य जमुना जमुनार बाहर करदे चक्रे असो निर्विशोद काम भगवान ये भाव लीला करते निर्विष करदे जलराशि को विष को अमृत परिणत करदे भगवान विष को अमृत करदे भगवान एकाधार विष एवं एकाधार अमृत भगवत गीता नवम अध्याय भगवान कहते सीटा जे कण तपामि हम अहम वर्षम निगृहामि उत्सुदामि च अमृतम चैव मृत्युश्च सदसत्याहम अर्जुन भगवान खरादिने बहुत गरम दौंती तप तप मान बहुत बहुत उताप दौंती एवं वृष्टि वर्षा दिने वृष्टि मध्यम से उताप को थंडा कर तपामि हम वर्षा करसंदी तपामि हम अहम वर्षम उत्सुजामी निगृहामी निगृहामी उत्सुजामी च ये जल को बाष्प आकार में भगवान नौ सूर्य मध्यम एवं पुणी से मेघ मध्यम दृष्टि करके से पुणी दौंस जल को दौंस अमृतं चैव मृत्युश्च भगवान एकाधार अमृत एवं मृत्यु जो मैंने भगवान शरण जीवे से अमृतत्व प्राप्त हेबे जो मैंने भगवान शरण जीवे ना भगवान तक मृत्यु प्रदान करेंगे मृत्यु सर्वहरसाहम भगवद गीतार भगवान कहले नवम अध्याय दशम अध्याय तेणु भगवान जो मैंने शरण जीवे से मृत्यु को पार होजे कि जो मैंने भगवान शरण जीवे ना भगवान पाखे मृत्यु रूप से आस पहुँचे मृत्यु सर्वहरसाहम जो मैंने भगवान ग्रहण करती ना भगवान नहाँ बोली कहते असुर मैंने भगवान पाखे मृत्यु रूप से आविर्भाव हूँ किंतु जो मैंने भगवान भक्त भगवान तांको परे किभली भाव आविर्भूत हूँ अमृत भाव भक्त मृत्यु ना कि आम तो देखुचे भक्त मृत्युवरण ध्रुव महाराज ध्रुव प्रभु जो थे सी मृत्युवरण कले आउ सब बहुत भक्त सब रही मृत्युवरण कर आम कम कह भक्त मान मृत्युवरण करना बोली कम कह प्रभुपाद महाराज उदाहरण देखते ना कौन से उदाहरण बिलई सब देखते ना देखी ना बिलई कौन कै छुआ को सब विभिन्न एपट सेपट कर सुरक्षित स्थान नहीं सब विभिन्न स्थान पर मूषा को जो पटे पुरेब से मूषा तो बिलई पटे रही बिलई छुआ मत बिलई पटे रही कि तफात हो अलग बिली छुआ जो माँ पार्टी रोचे से आनंद रोचे कि चिंता करूना आनंद रोच मूषा छुआ जो बिली पार्टी रोच मृत्यु जंत्रण छटपट हो भाव में आम देखुचे मृत्यु भक्त मृत्युवरण कर भक्त मत मृत्युवरण करगवत धाम को जाऊँगी आनंद मृत्यु ना तेणु यही भाव में बाहर को देखापी जो मृत्युवरण कले कि प्रकृत से अप्रकट से मृत्यु कह जाए ना वैष्णव मान को मृत्यु है कह जाए ना गुरुदेव चल गए अप्रकट है अप्रकट दिवस तिरभाव दिवस पालन करा के तारिख रे आठ रे ना अक्टोबर आठ रे पालन करा मृत्यु कह सीटा विजय लाभ कले विजयदशमी से गले पृथ्वीपुष्ट विदा ने भगवत धाम को गले ବିଜୟ ପ୍ରାପ୍ତ ହେଲେ, ଭଗବାନ ରାମଚନ୍ଦ୍ର ବିଜୟ ପ୍ରାପ୍ତ ହୋଇଥିଲେ ରାବଣ ଉପରେ, ସେହିଭଳି ଭାବରେ ଏ ମାୟା ଉପରେ ବିଜୟ ପ୍ରାପ୍ତ ହୋଇକି ସେମାନେ ଯାଉଛନ୍ତି ଭଗବତ ଧାମକୁ ଯାଉଛନ୍ତି, ବହିରଙ୍ଗା ମାୟାରୁ ବିଜୟ ପ୍ରାପ୍ତ କରି ସେମାନେ ଅନ୍ତରଙ୍ଗା ମାୟା ପାଖକୁ ଯାଉଛନ୍ତି, ବିଜୟ ପ୍ରାପ୍ତ କରୁଛନ୍ତି ସିଏ। ତେଣୁ ଏଇ ବିଜୟଦଶମୀ ତିଥିରେ ଗୁରୁଦେବ ଏହିଭଳି ଭାବରେ ଲୀଳାଟି କରିଥିଲେ। ତେଣୁ ଏ ଯେଉଁ ଏ କାଳିଆ ଦମନ କାଳିଆକୁ ବିଦା କଲେ, ସେ ବିଷକୁ ଭଗବାନ ଅମୃତରେ ପରିଣତ କରିଦେଲେ, କ'ଣ ତା ଦେହରେ ମିଶେଇଲେ, ସେ ରାସାୟନିକ ପଦାର୍ଥ ମିଶେଇକି ବିଷକୁ କଲେ ନା, କେବଳ ଇକ୍ଷଣ କରିଦେଲେ, କେବଳ ଚାହିଁନା ମାତ୍ରକେ ଭଗବାନ ସବୁ କରିପାରିବେ। ଭଗବାନ ଏଇଭଳି ଭାବରେ ଅଦ୍ଭୁତ କର୍ମା, ସିଏ କେବଳ ଇକ୍ଷଣ ମାଧ୍ୟମରେ ସେ ବିଷକୁ ପରିଣତ କରିଦେଲେ ଅମୃତରେ। କିନ୍ତୁ ଯେତେବେଳେ ସମୁଦ୍ର ମନ୍ଥନ ହେଉଥିଲା, ଯେଉଁ ବିଷ ବାହାରିଥିଲା, ଭଗବାନ ଡରିକି ବାହାରି ପଳେଇଲେ, ଦୌଡ଼ିକି ପଳେଇଲେ, କାହିଁକି ଏ ଲୀଳା ଅଦ୍ଭୁତ ଲୀଳା ଭଗବାନଙ୍କର। ଷଷ୍ଠମାନଙ୍କ ସମୟରେ ଅଜିତ ଚାକ୍ଷୁଷମାନଙ୍କ ସମୟରେ ଏ ଲୀଳାଟି ହୋଇଥିଲା। ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରୁ 5-12 ଏ 8 ଅଧ୍ୟାୟ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ ଲୀଳା। ଯେତେବେଳେ ଦେବତାମାନେ ଏବଂ ଅସୁରମାନେ ମିଶି ସମୁଦ୍ର ମନ୍ଥନ କରୁଥିଲେ, କ୍ଷୀର ସମୁଦ୍ର, ସେଥିରୁ ଯେଉଁ ବିଷ ବାହାରିଥିଲା, ଅଜିତ ଭଗବାନ ସେଠି ଥିଲେ, ସେ ଧାଇଁଲେ ପଳେଇଲେ ଧାଇଁଲେ, ଏବଂ ତାଙ୍କ ପଛରେ ଦେବତାମାନେ ଅସୁରମାନେ ସେମାନେ ଧାଉଛନ୍ତି। ଯାଇ ପହଞ୍ଚିଗଲେ କୈଳାସ ପର୍ବତରେ, ଶିବଜୀଙ୍କ ପାଖରେ ପହଞ୍ଚିଗଲେ, ଶିବଜୀଙ୍କର ଆରାଧନା କଲେ, ପ୍ରାର୍ଥନା କଲେ ଶିବଜୀଙ୍କୁ, ଯିଏ ବିଷକୁ ଅମୃତ କରିଦେଉଛନ୍ତି ସିଏ ଏ ବିଷକୁ ଦେଖି ଡରିକି ପଳେଇଗଲେ, ଶିବଜୀଙ୍କ ପାଖକୁ ପଳେଇଗଲେ, କାହିଁକି କାରଣ କିଏ କହିପାରିବେ? ଆମେ ତ କହିବା, ଆପଣମାନେ ଟିକେ କୁହନ୍ତୁ କିଛି, କାହିଁକି ଏଇଟାକୁ ତ ବିଷକୁ ଅମୃତରେ ପରିଣତ କରିଦେଲେ ଭଗବାନ ଦୃଷ୍ଟି ମାଧ୍ୟମରେ, ସେଠି କାହିଁକି ପଳେଇଗଲେ? ଶିବଜୀଙ୍କ ପାଖକୁ ଯାଇ ପଳେଇଲେ, ସମସ୍ତେ ଯାଇକି ପ୍ରାର୍ଥନା କଲେ ଶିବଜୀଙ୍କୁ। ଅଷ୍ଟମ ସ୍କନ୍ଧରେ ସେଠି ଲୀଳା ସବୁ ରହିଛି, ସପ୍ତମ ଅଧ୍ୟାୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ଏ ଶ୍ଳୋକଟି, ଏ ସବୁ କଥା ହୋଇଛି। ହଁ, ଭଗବାନ ସବୁ କରୁଛନ୍ତି, କିନ୍ତୁ ଭକ୍ତଙ୍କୁ ଦଶ ପ୍ରଦାନ କରିବା ପାଇଁ ଭଗବତ ଗୀତାରେ ଭଗବାନ କହିଲେ ନା, ତସ୍ମାତ୍ ତିଷ୍ଠ ଯଶୋ ଲଭସ୍ୱ ଜିତ୍ୱା ଶତ୍ରୁଭ୍ୟଙ୍କ ରାଜ୍ୟ ସମୃଦ୍ଧମ ମୟବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ହବ ସବ୍ୟସାଚେ। ଅର୍ଜୁନ ଯଦି ଯୁଦ୍ଧ କରିନଥାନ୍ତି ମଧ୍ୟ ଏମାନେ ସବୁ ମୃତ୍ୟୁବରଣ କରିଛନ୍ତି, ଭଗବାନ କହିଲେ ମୟବେତା ନିହତା ପୂର୍ବମେବ, ସମସ୍ତେ ପୂର୍ବରୁ ମୃତ୍ୟୁବରଣ କରିସାରିଛନ୍ତି। ଏଇଟାକୁ ଜଣେ ବୁଝିପାରୁନଥିଲେ ଯେ କେମିତି ମୃତ୍ୟୁବରଣ କଲେ, ସେ ତ ବଞ୍ଚିଛନ୍ତି, କେମିତି ମୃତ୍ୟୁବରଣ କଲେ, କେମିତି ଏଇଟାକୁ ଏକ୍ସପ୍ଲେନ୍ କରିବା ଯେ ମୃତ୍ୟୁବରଣ କଲେ ବୋଲି। ହଁ, ଆମେ ପ୍ରତି ମୁହୂର୍ତ୍ତରେ ମୃତ୍ୟୁ ହେଉଛୁ ନା, ପ୍ରତି ମୁହୂର୍ତ୍ତରେ ବୈଜ୍ଞାନିକମାନେ କହୁଛନ୍ତି ପ୍ରତି ମୁହୂର୍ତ୍ତରେ ଆମର ସେଲ୍ ସବୁ ମୃତ୍ୟୁବରଣ କରୁଛି, ନୂଆ ନୂଆ ସେଲ୍ ତିଆରି ହେଉଛି, ତେଣୁ ସେଇ ସମୟରେ ମଧ୍ୟ କେତେଟା ସେଲ୍ ଚାଲିଯାଇ ସବୁ ମୃତ୍ୟୁବରଣ କରିଛନ୍ତି, ସବୁ ମୁହୂର୍ତ୍ତରେ ମୃତ୍ୟୁବରଣ କରୁଛନ୍ତି। ତେଣୁ ଭଗବାନ କହିଦେଇଛନ୍ତି, ଯେମିତି ମନେକର ଆମେ ଫ୍ୟାନ୍ଟା ବନ୍ଦ କରିଦେବା, ଏ ଫ୍ୟାନ୍ଟା ଥରେ ଜଣେ ପ୍ରଶ୍ନ ପଚାରିଥିଲେ ଆମର ଗୌରବନ୍ଦ ସେ ମହାରାଜକୁ, କହିଲେ ପ୍ରଭୁ ଆମେ ମହାରାଜ ଆମେ ଏଇସବୁ ଆସିଲୁ ଭଗବାନଙ୍କର ଶରଣରେ ଆସିଲୁ, କିନ୍ତୁ ଆମର ଏଇସବୁ ଅନର୍ଥ ଦୂର ହେଉନାହିଁ। ସେଇ ସମୟରେ ସେ ଫ୍ୟାନ୍ଟି ବୁଲୁଥିଲା, ଭଗବାନ ମହାରାଜ କହିଲେ ଏ ଫ୍ୟାନ୍ଟା ବନ୍ଦ କର, ସୁଇଚ୍ ବନ୍ଦ ଯାଇ ବନ୍ଦ କଲେ, କହିଲେ କ'ଣ ହେଲା, ଫ୍ୟାନ୍ ବନ୍ଦ ହେଲା ନା ନାହିଁ, ନା ନା ବୁଲୁଛି, ଫ୍ୟାନ୍ ସୁଇଚ୍ ବନ୍ଦ ହେଲା ପୁଣି କେମିତି ବୁଲୁଛି, ସେଇଭଳିଆ ହେବ, ଭଗବାନ ହତ୍ୟା କରିଦେ, ସେମିତି ବର୍ତ୍ତମାନ ଖାଲି ରହିଛି ଶରୀର ଛାଡ଼ିବେ ବର୍ତ୍ତମାନ, କେତେବେଳେ ହତ୍ୟା କଲେ ଭଗବାନ, ମୟବେତା ନିହତା ପୂର୍ବମେବ, ପୂର୍ବରୁ ହତ୍ୟା କରିଦେଇଛନ୍ତି କେତେବେଳେ ନା, ଆଚାର୍ଯ୍ୟମାନେ କହୁଛନ୍ତି ଯେତେବେଳେ ଯେଉଁ ହସ୍ତିନାପୁର ସଭାରେ ଦୁର୍ଯ୍ୟୋଧନ ଦ୍ରୌପଦୀଙ୍କର ବିବସ୍ତ୍ର କରିବା ପାଇଁ ଚାହୁଁଥିଲା, ସେହି ସମୟରେ ସମସ୍ତଙ୍କର ଭଗବାନ ପ୍ରାଣ ନେଇଯାଇଛନ୍ତି, ତାପରେ ମାନେ ସବୁ ଘଟିତ ହେଲା, କିନ୍ତୁ ସେହି ସମୟରେ ସମସ୍ତ ପ୍ରାଣ ନାଶ କରିଦେଇଛନ୍ତି ଭଗବାନ। ଯାହା ବି ହଉ, ଏଇଭଳି ଭାବରେ କାଳିଆ ଦଳକୁ, ବିଷାକ୍ତ ଦଳକୁ ଅମୃତରେ ପରିଣତ କରିଦେଇଥିଲେ ଭଗବାନ। ବର୍ତ୍ତମାନ ସେ କହୁଛନ୍ତି ଏ କୃଷ୍ଣ ହିଁ କରିଛି ଏଭଳି ଭାବରେ, ସେତେବେଳେ ଭାବୁଥିଲେ ନାରାୟଣଙ୍କ କୃପାରୁ ହୋଇଛି, ବର୍ତ୍ତମାନ ଏଇଟା ଭାବୁଛନ୍ତି ଯେ କୃଷ୍ଣ ହିଁ କରିଛନ୍ତି। ତାହେଲେ ଏଠି କାଳିଆର ପୂର୍ବଜନ୍ମ କଥା କିଏ କହିପାରିବେ? ପୂର୍ବଜନ୍ମ କ'ଣ ଥିଲେ? ସେ ଜଣେ ଥିଲେ, ଥିଲେ ସାଧୁ ସନ୍ନ୍ୟାସୀ ଥିଲେ, ଋଷି ଥିଲେ, ମୁନି ବେଦଶିରା ତାଙ୍କ ନାମ ଥିଲା। ସେ ଜଙ୍ଗଲରେ ଯେଉଁଠି ବସି ଭଗବାନଙ୍କର ଭଜନ କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତ ତେଣୁ ଏହିଭଳି ଭାବରେ କରୁଥିଲା ସମୟରେ ଆଉ ଜଣେ ମୁନି ଋଷି ଆସି ପହଞ୍ଚିଗଲେ, ଆଉ ଜଣେ ଋଷି ଆସି ପହଞ୍ଚିଗଲେ ମୁନି, ତାଙ୍କ ନାଁ ହେଉଛି ଅଶ୍ୱଶିରା। ତେଣୁ ତାଙ୍କ ଭିତରେ ଟିକେ ଝଗଡ଼ା ହେଇଗଲା, ସେ କହିଲା ତୁମେ ଏଠି ବସିପାରିବ ନାହିଁ, ସେ କାହିଁକି ଏଇଟା ତୁମର କ'ଣ ରେଜିଷ୍ଟର କରିଛ ନା କ'ଣ, ଏଇଟା କ'ଣ ତୁମେ କିଣିକିରି ପଠା କରିଦେଇଛ, କହି ତାଙ୍କ ଭିତରେ ଝଗଡ଼ା ଚାଲିଲା। ତେଣୁ ଇଏ ତାକୁ ଅଭିଶାପ ଦେଲେ, ସିଏ ତାଙ୍କୁ ଅଭିଶାପ ଦେଇଦେଲେ। ଏଇଭଳି ଭାବରେ ଇଏ କାଳିଆ ହେଇକି ଜନ୍ମ ହେଲା, ସୁସୁ ହେଉଛୁ ତୁ କାଳିଆ ହେଇଯା, ସର୍ପ ହେଇଯା, ଏଇଭଳି ଭାବରେ ସେ ସର୍ପ ହେଇଗଲା। ଆଉ ଇଏ ତାକୁ ଇଏ କଲେ ତୁ କାଉ ହେଇଯା, କୁଆ ହେଇଯା। ତେଣୁ ସେ କାକଭୂଷଣୀ ହେଲେ, ଭଗବାନ ଭକ୍ତ ହେଇଗଲେ, ଇଏ ମଧ୍ୟ ଭଗବାନ ଭକ୍ତ ହେଇଗଲେ କାଳିଅ। ଏ ଲୀଳାଟି ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି, ଆମେ ଏଇଟା ବର୍ଣ୍ଣନା କରିବା ନାହିଁ ଏତେ। ତେବେ ଏ ଯେ ତତ୍ତ୍ୱଟା ହେଉଛି କ'ଣ, ଭକ୍ତିମୃଣ ଠାକୁର କହୁଛନ୍ତି ଏଠି କ୍ରୁଏଲିଟି ଆଣ୍ଡ ଡିସିଟ୍, ଏ ନିଷ୍ଠୁରତା ଏବଂ ଛଳନା, ଇଏ ହେଉଛି କାଳିଅ ଦମନ ଲୀଳାର ଉଦ୍ଦେଶ୍ୟ ହେଉଛି ଏଇଟା। ଆମର ଯେଉଁ ରହିଛି ଯେଉଁ ନିଷ୍ଠୁରତା ରହିଛି ଆମ ହୃଦୟ ଭିତରେ ଭାବ ରହିଛି, ବା ଛଳନା ଭାବ ରହିଛି, ଆମେ ଗୋଟେ କଥା ଆମେ ଦେଖୁଛୁ ଆଉ ଗୋଟେ ବୋଲି, ଏଇ ଛଳନା ଭାବ ଏଇଟା ଭଗବାନ ଦୂର କରିବେ। ତେଣୁ ଏହିଭଳି ଭାବରେ ହଁ ଏଇଭଳି ଭାବରେ ସବୁ ବର୍ଣ୍ଣନା କରୁଛନ୍ତି। ଅସୁରକୁ ମାରିଥିଲେ, ସେତେବେଳେ ଭାବୁଥିଲେ ଏ ଛୋଟ ପିଲା କ'ଣ କରିପାରିବ କି, ସେତେବେଳେ ଭାବୁଥିଲେ ନାରାୟଣଙ୍କ କୃପାରୁ ଏଇଟା ହେଉଛି, ଏଭଳି ଭାବରେ ଚିନ୍ତା କରୁଥିଲେ, ବା ବ୍ରାହ୍ମଣମାନଙ୍କ ଆଶୀର୍ବାଦରୁ ଏଇଟା ହେଉଛି, ଏଭଳି ଭାବରେ ଚିନ୍ତା କରୁଥିଲେ। ବର୍ତ୍ତମାନ କିନ୍ତୁ ତାଙ୍କ ଚିନ୍ତା ବଦଳିଗଲା, ହେଲେ ଏହିଁ ସବୁ କରୁଛି। ତେଣୁ ଏଇଭଳି ଭାବରେ ଲୀଳା ସବୁ ରହିଛି, ବିଭିନ୍ନ କବିମାନେ ଭଗବାନଙ୍କ ଏସବୁ ଲୀଳାକୁ ବସ୍ତର ଭାବରେ ସୁନ୍ଦର ସୁନ୍ଦର ଭାବରେ ଗୀତରେ ବର୍ଣ୍ଣନା କରିଛନ୍ତି। ଆମେ ଗୋଟେ ଗୀତ ଗାନ କରି ଆମ ଏଇ ଭଗବାନଙ୍କର ଅସୁର ମାରଣ ଲୀଳାକୁ ସବୁ ବିଶ୍ରାମ ଦେବା। କିଏ ଏଇଟା ଲେଖିଛନ୍ତି, କେଡ଼େ ଛନ୍ଦ ଜାଣେ ଲୋ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣେ ଲୋ ସହି ଟିକି ପିଲାଟି, କେଡ଼େ ଛନ୍ଦ ଜାଣେ ଲୋ ସହି ଟିକି ପିଲା ବୋଲି ଯାହାକୁ ବୋଲନ୍ତି, ଟିକି ପିଲା ବୋଲି ଯାହାକୁ ବୋଲନ୍ତି, ଚିରି ପକାଇଲା ବକାର କାଟି, ଚିରି ପକାଇଲା ବକାର କାଟି, କେଡ଼େ ଛନ୍ଦ ଜାଣିଲ କରି ଚନ୍ଦ ରାଜାର ଜନମ କାଳେ ଏନ୍ତୁଡ଼ି ସାଡ଼େ କୁଆ କୁଆ ହୋଇ ରାଭିଲା ଛଳେ, ଜନମ କାଳେ ଏନ୍ତୁଡ଼ି ସାଡ଼େ କୁଆ କୁଆ ହୋଇ ରାଭିଲା ଛଳେ, ରହିଣ କୋଳରେ କ୍ଷୀର ସହିତରେ, ରହିଣ କୋଳରେ କ୍ଷୀର ସହିତରେ, ପୁତନା ସୁରୀ ପ୍ରାଣ ନେଲାଟି, ପୁତନା ସୁରୀ ପ୍ରାଣ ନେଲାଟି, କେଡ଼େ ଚନ୍ଦ ଜାଣେ ଲୋ ସହି ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଚନ୍ଦ ଜାଣେ ଲୋ ସହି। ସେଦିନ କଂସ ହୋଇଣ ରୋଷ, ସେଦିନ କଂସ ହୋଇଣ ରୋଷ, ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ, ଲକ୍ଷେ ପଦ୍ମ ପାଇଁ ଦେଲା ଆଦେଶ, ପଦ୍ମ ତୋଳା ରସ କରିଣ ପ୍ରକାଶ, ପଦ୍ମ ତୋଳା ରସ କାଶ, ବଡ଼ି ଛଡ଼ି କାଳି ଦଳି ଦେଲାଟି, ବଡ଼ି ଛଡ଼ି କାଳି ଦଳି ଦେଲାଟି, କେଡ଼େ ଚନ୍ଦ ଜାଣିଲ ସହି ଚନ୍ଦ ରାଜାର ଟିକି ପିଲାଟି, କେଡ଼େ ଚନ୍ଦ ଜାଣିଲ ସହି ବିସାରି ପାଟି ଖାଇଲା ମାଟି, ବିସାରି ପାଟି ଖାଇଲା ମାଟି, ମାଜ ସୁମନ୍ତି ଛାଟରେ ପିଟି ମାଜ ସୁମନ୍ତି ଛାଟରେ ପିଟି ଆପଟ ଧରେ ତାପାଟି ଭିତରେ ଆପଟି ପଥରେ ତାପାଟି ଭିତରେ ଅଶେଷ ବ୍ରହ୍ମାଣ୍ଡ ଦେଖାଇଲା ଟିଭି ଅଶେଷ ବ୍ରହ୍ମାଣ୍ଡ ଦେଖାଇଲା ଟିଭି ଏଇଭଳି ଭାବରେ ଆମର ସମୟ ହେଇଯାଇଛି। ଆମ କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କାହାର କିଛି ପ୍ରଶ୍ନ ଅଛି, କିଏ ଶୁଣିଲେ ନା ନାହିଁ, ଯଦି ଶୁଣିଲେ କିଛି ବୁଝିଲେ ନା ନାହିଁ, ଯଦି ବୁଝିଲେ ଆମର କିଛି ଭୁଲ ହେଲା ନାହିଁ, ଆଉ କିଛି ପ୍ରଶ୍ନ ଅଛି ନା ନାହିଁ, କିଛି ଯଦି ନାହିଁ ଆମେ ପ୍ରଶ୍ନ ପଚାରିଲେ ତାହେଲେ ଆମକୁ ଦେବା ପ୍ରଭୁଙ୍କର ଥାଏ। ଛୋଟ ପତ୍ର ପ୍ରଶ୍ନ ସବୁ ଥାଏ, ଆଜିକାଲି ଆଉ ଛୋଟ ପ୍ରଶ୍ନ କରୁନାହାନ୍ତି, ବିରାଟ ବିରାଟ ପ୍ରଶ୍ନ ବି କିଛି କରୁନାହାନ୍ତି। ଆଉ ଯାହା ହଉ, ଆପଣମାନଙ୍କୁ ବହୁତ ଧନ୍ୟବାଦ ଆମକୁ ସୁଯୋଗ ଦେଲେ ଭଗବାନ କଥା କହିବା ପାଇଁ, ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌରବାନନ୍ଦ କି ଦାୟୀ ଗୋପ୍ରମା।